ભગવતે વાસુદેવાય શ્રીમદ ભગવદ ગીતાર ચતુર્દશ અધ્યાય દશમ શ્લોક આમાં ગતકાલે પાઠ કરુથલે। નવમ શ્લોકરે ભગવાન જન્મ કર્મ ચમે દિવ્યં મોર જન્મ મોર કર્મ અલૌકિક। કેવળ શ્રદ્ધાપૂર્વક જણે વિશ્વાસપૂર્વક કેવળ શ્રવણ કલે ସେ ମୋର ଧାମକୁ ଯିବ। ବହୁତ ସାଧନ କରିକି ଯେଉଁଟା ପ୍ରାପ୍ତ ହେବା ଦୁର୍ଲଭ, ସେଇଟା କେବଳ ମୋର ନାମ ରୂପ ଗୁଣ ଲୀଳା ଅନୁଶୀଳନ ଦ୍ୱାରା ପ୍ରାପ୍ତ ଜଣେ ହେବ। ଭଗବାନ ଅର୍ଜୁନଙ୍କୁ ଏଇ ଜିନିଷ କହୁଥିଲେ, ଏହାର ପରମ୍ପରାକୁ ସ୍ଥାପିତ କରୁଛନ୍ତି। ପରମ୍ପରା ଅର୍ଥ ଏଇ ମତଟିକୁ ଅନ୍ୟମାନେ ଯେଭଳି ଗ୍ରହଣ କରି ତାଙ୍କର କଲ୍ୟାଣ ହେବ ତାର ଉପାୟକୁ ଦେଉଛନ୍ତି। ବୀତରାଗ ଭୟ କ୍ରୋଧ ମନ୍ମୟା ମାମ୍ବ ପାଶ୍ରିତା ବହୁବ ଜ୍ଞାନ ତପସା ପୁତ ମତ ଭାବ ମାଗତା। ବହୁ ବ୍ୟକ୍ତିମାନେ ପୂର୍ବରୁ ମୋର ଏଇ କେବଳ ଜନ୍ମ କର୍ମ ଲୀଳା ଏଗୁଡ଼ିକୁ ଅନୁଶୀଳନ କରି ଶ୍ରବଣ କରି ଏମାନେ ପ୍ରେମ ପ୍ରାପ୍ତି ହୋଇଛନ୍ତି। ବହବ କିନ୍ତୁ ଜ୍ଞାନ ତପସ୍ୟା ପୂତ ମଦ୍ଭାବ ମାଗତା, ଜ୍ଞାନ ତପସ୍ୟାରେ ପୂତ ମଦ୍ଭାବ ମାଗତା। ଭକ୍ତି ଦୁଇ ପ୍ରକାର, ଆଜି ପଢ଼ୁଥିଲୁ ସକାଳେ ସେଇ ଟିକାରେ ଚଟପାଲି, ଏଇଟା ଆଲୋଚନା ହେଇଥିଲା ଆମର। ଗୋଟେ ଡାଇରେକ୍ଟ ସାକ୍ଷାତ ଭକ୍ତି, ଯେଉଁଟା ସାକ୍ଷାତ ଭକ୍ତି ଅର୍ଥ କେବଳ ଶ୍ରବଣ କୀର୍ତ୍ତନ, ତାର ବିଷୟ ଲାଳସା ନଥିବ, କୌଣସି ଭକ୍ତି ଅଧିକାର ଯାହାର ଅଛି, କର୍ମାଧିକାରୀ ଜ୍ଞାନାଧିକାରୀ ନୁହେଁ। ଭକ୍ତି ଅଧିକାରୀ ମାନେ ତାଙ୍କର ସଂସାର କିଛି ପାଇବାର ନାହିଁ, ଲାଭ ପୂଜା ପ୍ରତିଷ୍ଠା ବିଷୟ ଭୋଗ ଭଲ ଖାଇବା ଭଲ ପିନ୍ଧିବା ଜଗତର କୌଣସି ବସ୍ତୁ ପ୍ରତି ତାଙ୍କର ଆସକ୍ତି ନାହିଁ, ଯେଉଁଟା ଗୋଟେ ସ୍ୱାଭାବିକ ନେଚୁରାଲ ଯାହା ପାଇଯାଏ, ଉପାଧିକ ନୁହେଁ। ସେମାନେ ସାକ୍ଷାତ ଶ୍ରବଣ କୀର୍ତ୍ତନ କରନ୍ତି ଡାଇରେକ୍ଟ, ସେମାନେ ଭୋଜନ ନନ୍ଦୀ କୁହାଯାଏ। କଳିଯୁଗରେ ଏସବୁ ପାରିବେନି ଭୋଜନ, କଳିଯୁଗରେ ସମସ୍ତଙ୍କର ବିଷୟ ଲାଳସା ଅଛି, ପୂଜା ପ୍ରତିଷ୍ଠା ଅଛି ସମସ୍ତଙ୍କର, କିଛି ଗୋଟେ ପ୍ରାପ୍ତିର ଆଶା ରହିଛି, ଆଉ ସଂସ୍କାର ବି ଏତେ ପ୍ରବଳ ନୁହେଁ ଯାହାଦ୍ୱାରା ସେ କିଛିଦିନ ଏଇଟା କରିବେ, ତାପରେ ପୁଣି ସେ ବିଷୟ ଭୋଗରେ ଲାଗିବେ। ସେଥିପାଇଁ ଆଚାର୍ଯ୍ୟମାନଙ୍କ ପାଖରେ ସବୁ ପ୍ରିନ୍ସିପଲ୍ ମ୍ୟାନିଫେଷ୍ଟ ହୁଏ। ଯଦିଓ ଗୌରକେଶାସ ବାବୁଜୀ ମହାରାଜ ଭଜନାନନ୍ଦ ଥିଲେ, କିନ୍ତୁ ଭକ୍ତିସ୍ଥାନ ସରସ୍ୱତୀ ଠାକୁର ଗୋଷ୍ଠୀ ଆନନ୍ଦୀ ଆରମ୍ଭ କଲେ। ଯାହାର ପୂର୍ବର ସ୍ୱକୃତି ବଳବାନ ଥିବ, ଭକ୍ତି ଅଧିକାରୀ ଯିବ, ମହତର କୃପା ପାଇଥିବ, ତାର ମତିଟା କେବଳ କୃଷ୍ଣଙ୍କ ପାଖରେ ରହିବ, ଆଉ କୁଆଡ଼େ ଯିବନି। ଯାହାର ମତିଟା କୃଷ୍ଣ ପାଖରେ ରହିଲା, ମନ ଯୁଆଡ଼େ ରହିଲା, ବ୍ୟକ୍ତିକୁ ଆନନ୍ଦ ସେଠି ମିଳିବ, ସେଇଟା କରିବା ପାଇଁ ଇଚ୍ଛା ହେବ। ମନଟା ତ କୃଷ୍ଣ ପାଖରେ ରହିଲା, ତେଣୁ କୃଷ୍ଣ କର୍ମ କରିବା ପାଇଁ ଇଚ୍ଛା ହେବ। ମନଟା ତ ଅଲଗା ଆଡ଼େ ଅଛି, ତୁମେ କୃଷ୍ଣ କର୍ମଟା ତୁମକୁ କଷ୍ଟ ଲାଗିବ, ଅଲଗା କିଛି ପାଇବାର ଅଛି, ତେଣୁ ସେମାନେ ଭୋଜନ ଆଣନ୍ତି, ସାକ୍ଷାତ ଭକ୍ତି କରନ୍ତି। ଆଉ ଗୋଟେ ହେଲା ଆମର ଇନିଷ୍କାମ କର୍ମ ଯୁଗର ପଦ୍ଧତି, ଯେଉଁଟାକୁ ଆଚାର୍ଯ୍ୟମାନେ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି। ଏ ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ ଯେଉଁ ମନ୍ଦିର ସ୍ଥାପନ କରିବା, ଯେଉଁ ବ୍ରହ୍ମଚାରୀ ଆସ, ଗୃହସ୍ଥ ଆସ, ବାନପ୍ରସ୍ଥ ଆସ, ସନ୍ୟାସ ଆସ, ଯିଏ ଯେଉଁ ଆଶ୍ରମରେ ରହିଛ, ତୁମେ କୃଷ୍ଣଙ୍କ ପାଇଁ କର୍ମ କର, ନିଷ୍କାମ ଭାବରେ କର୍ମ କର, ଏହାର କ'ଣ ହେବ ନା ଚିତ୍ତ ଶୁଦ୍ଧି ହେବ, ଆଉ ଭଗବାନଙ୍କର କରୁଣା ତୁମେ ପାଇବ, ତୁମେ ପୁଣି କୁଆଡ଼େ ଯିବ, ପୁଣି ସେ ଶ୍ରବଣ କୀର୍ତ୍ତନ। ଯେଉଁଟା ସାକ୍ଷାତ ଭକ୍ତି ଡାଇରେକ୍ଟ ତୁମେ କରିପାରିବ ନାହିଁ, ସେଟାକୁ ବର୍ତ୍ତମାନ ଏଇ ପ୍ରୋସେସ୍ରେ କରିବା ପାଇଁ ଦେଇଛି। ଯିଏ ନ୍ୟୁ ଫାଇଟ୍ ନ୍ୟୁ ନୂତନ, ଆଉ ଯେଟା ଡାଇରେକ୍ଟ କରିବ, କାରଣ ତୁମେ ଏକୁଟିଆ ରହିଲ, ତୁମର ଭୋଜନ କଲ, ରହିଲ, ଖାଇଲ, ପିଇଲ, ସେଥିରେ ତ ଭୋଜନ ଭୋଜନ ହେଇଛି ଗୋସ୍ୱାମୀ, ତାଙ୍କର କ'ଣ ଭୋଜନରେ କହିଛି ଲାଳସା ଥିଲା ନା କ'ଣ, ନା ଦେହ ଦୈହିକ ଯାତ୍ରା ଯେଉଁଗୁଡ଼ାକ ପାଇଁ ତା ପାଇଁ ସେମାନେ ବ୍ୟାକୁଳ ଥିଲେ, ସେଟା ତ ନାହିଁ, ସେମାନେ ଯେକୌଣସି ପରିସ୍ଥିତିରେ ଚଳିଯାଉଥିଲେ। ଏଇ ଯେଉଁ ଗୋଷ୍ଠୀନନ୍ଦିରେ ଗୋଟେ ଅସୁବିଧା କ'ଣ ରହିଛି ନା, ବିଭିନ୍ନ ମତ ଆସିବ, ସହିଷ୍ଣୁ ତୁମକୁ ହେବାକୁ ପଡ଼ିବ, ଆଉ ବିଶେଷ କରି ସଂସାରର କଥାଟାକୁ ତୁମେ ବହୁତ ଶୁଣୁ, ତୁମ ସ୍ତ୍ରୀ ତୁମକୁ କହୁଛି, ପିଲା ଛୁଆ କହୁଛନ୍ତି, ଅଫିସ୍ ଷ୍ଟାଫ୍ କହୁଛି, ତୁମେ ଶୋଇ ନେଉଛ, କିନ୍ତୁ ମଠ ମନ୍ଦିରରେ ଯିଏ କହିବ ତୁମେ ଶୋଇପାରିବ, କାରଣ ଆମେ ଭକ୍ତିକି ଚାଲି ଆସିଲା ପରେ ଆମର ଏକ୍ସପେକ୍ଟେସନ୍ ଯାକ ଇଂଲିଶରେ କୁହାଯାଏ, କ'ଣ କରିବ, ଆଶାଟା ଯେଉଁ କେବଳ ଗୋଟେ ରୁହେ ଯେ ମୋତେ ଲୋକମାନେ ସମ୍ମାନ ଦିଅନ୍ତୁ, ମୋତେ କି ଅସମ୍ମାନ ନ କରନ୍ତୁ। ଆଉ ମଠ ମନ୍ଦିର ଗୋଟେ ଏଭଳି ସ୍ଥାନ, ଏଠି ସମସ୍ତେ ସମସ୍ତଙ୍କର ମାନେ ଦୋଷଟା ସାଙ୍ଗେ ସାଙ୍ଗେ ଦେଖାଯିବ, କାରଣ ଭଗବାନ କାର୍ଯ୍ୟ ନା, ଭୁଲଟା ହେଲା ମାନେ ଯିଏ ବି ସେ କହିବେ ତୁମକୁ ଏଇଟା ଭୁଲ ହେଇଗଲା, ଏଇଟା ଭୁଲ ହେଇଗଲା, ତେଣୁ ସେତିକି ଯିଏ ସହିପାରିବ ସେ ଭକ୍ତି ରହିପାରିବ। ଆଉ ବିଶେଷ କରି ମଠବାସୀ, ମଠବାସୀମାନଙ୍କ ପାଇଁ କେବଳ ଗୋଟିଏ ସୂତ୍ର ଭକ୍ତି ସିଦ୍ଧାଂଶ ସେଟାକୁ ପ୍ରପାତ ମହାରାଜ ଦେଇଛନ୍ତି, ମଠବାସୀମାନଙ୍କ ପାଇଁ କେବଳ ଗୋଟିଏ ତପସ୍ୟା, ସେ ଜୀବନରେ ଯାହା କରୁଛନ୍ତି କରନ୍ତୁ, ବାବାଜୀ ମାନେ ଯୋଉ କହିବେ, ସାଧୁମାନେ ଯାହା କହିବେ, ସିଏ ସହିପାରିଲେ ସେ ବାବାଜୀ ଘରେ କରିବେ। ବାବାଜୀ ମାନଙ୍କ କଥାକୁ ଯିଏ ସହିପାରିଲା ସେ ତପସ୍ୟା, ସେ ହିଁ ରହିପାରିବ ଜୀବନରେ। ବିଭିନ୍ନ ସଂସ୍କାରର ବିଭିନ୍ନ ସ୍ୱୀକୃତିର ଭକ୍ତମାନେ ଆସିବେ, ତାଙ୍କର ସ୍ୱୀକୃତି ଅଲଗା ଅଲଗା ରହିଛି, କିଏ କ'ଣ କହିବ, ତ ସେତିକି ସହିକି ରହିବାକୁ, ଏତିକି କେବଳ ତପସ୍ୟା ଦ୍ୱାରା। ଏଇ ଯେ ବର୍ଣ୍ଣାଶ୍ରମ ସିଷ୍ଟମଟା ଆମର କରାଯାଇଛି, ବର୍ଣ୍ଣାଶ୍ରମ ସିଷ୍ଟମରେ କୃଷ୍ଣଙ୍କ ପାଇଁ କର୍ମ ଅର୍ପିତ କର୍ମ କରିବା ପାଇଁ ଯେଉଁ ଇନଷ୍ଟିଚ୍ୟୁସନ୍ ତିଆରି କଲେ, ୟାର ଲକ୍ଷ୍ୟ ହେଉଛି ଡାଇରେକ୍ଟ ଭକ୍ତିକୁ ଯିବା, ସେଇ ଶ୍ରବଣ କୀର୍ତ୍ତନ କରିବା, ସେଥିରେ ରୁଚି ଆସିଯିବ ସ୍ୱାଭାବିକ। ବର୍ତ୍ତମାନ ଏଇଟା ରୁଚି ନାହିଁ ବୋଲି ଆମକୁ ଏଇଟା ଦିଆଯାଉଛି ଟେଷ୍ଟ ଆସିବା ପାଇଁ, ଚିତ୍ରଟା ଯେମିତି ଶୁଦ୍ଧି ହେବ, କୃଷ୍ଣ ପାଖରେ ମତି ରହିବ, ହରିଣାମରେ ରୁଚି ଆସିବ, କଥାଟା ରୁଚି ଆସିବା ପାଇଁ ପ୍ରୋସେସ୍ଟା ସାକ୍ଷାତ ବର୍ତ୍ତମାନ ଭକ୍ତିରେ ଡାଇରେକ୍ଟ, ଏଇଟା ଇଣ୍ଡାଇରେକ୍ଟ ଡିସ୍କଭ କରିବ, ଯେଉଁଟା ହେଲା ଇଣ୍ଡାଇରେକ୍ଟ ଜିନିଷ, ଡାଇରେକ୍ଟ ତୁମେ କରିପାରିବନି। ଆଚାର୍ଯ୍ୟ ମାନେ ତାହେଲେ କାଟିଦେଇଛନ୍ତି, ଆମେ ତ କ'ଣ ମୁଣ୍ଡ ପଡ଼ିବା। କୌଣସି ଭାଗ୍ୟାନ ଜୀବ ପୂର୍ବରେ ତାର ବହୁ ପ୍ରଚୁର ଭୂରି ସ୍ୱୀକୃତି ଥିଲେ, ପୂର୍ବଜନ୍ମରେ କରିଛି, ମହତର କୃପା ପାଇଛି, କିଛି ବାଧା ବିଘ୍ନ ହେଇଯାଇଛି, ଏ ଜନ୍ମକୁ ସେ ଯେଉଁ ଆସିଛି ସେ ସାକ୍ଷାତ କରିପାରିବ ନହେଲେ କରିପାରିବ। ତେଣୁ ଆମକୁ ଏଇ ପ୍ରୋସେସ୍ଟା ଦିଆଗଲା, ଭଗବାନଙ୍କର କଥା ଶ୍ରବଣ କରିବା, ଆମର ଉଦ୍ଦେଶ୍ୟ ସେୟା, କୃଷ୍ଣଙ୍କ ଚରଣରେ ମତି ରଖିବା, ଆଉ କୃଷ୍ଣଙ୍କୁ ଭଲ ପାଇବା। ଭକ୍ତି କରିବାର ଅର୍ଥଟା କ'ଣ? ଆମେ ଜଣେ ବ୍ରହ୍ମଚାରୀ ହଉ, ଜଣେ ଗୃହସ୍ଥ ହଉ, ଜଣେ ମାନଗ୍ରସ୍ଥ ହଉ, ଜଣେ ସନ୍ନ୍ୟାସ ହଉ, ଲକ୍ଷ୍ୟଟା କ'ଣ? ଲକ୍ଷ୍ୟଟା ହେଲା ଭଗବାନଙ୍କୁ ଭଲ ପାଇବା। ତେଣୁ ଭଗବାନ ଭଲ ନ ପାଇଲେ ସମସ୍ୟାଟା ସମାନ, ଏଇଟା ବିଭିନ୍ନ ରୂପରେ ଆସିପାରେ, ଫର୍ମଟା ଡିଫରେଣ୍ଟ ହେଇପାରେ। ଯେମିତି ଜଣେ ମନ୍ଦିର ରହୁଥିବା ଲୋକ, ସେ କ'ଣ କହୁଛି ସମସ୍ୟା ଅଛି, ସେ କହୁଛି ବହୁତ ସମସ୍ୟା ଅଛି ମନ୍ଦିର ରହିବା ନା, କ'ଣ ଭାବିଲି ମଠ ରହିଲେ ସମସ୍ୟା ନାହିଁ, ଘରେ ଘରେ ବି ଅଛି, ଏକୁଟିଆ ରହିଲେ, ସ୍ତ୍ରୀ ଥିଲା ତୋ କହୁଥିଲେ ସମସ୍ୟା, ସ୍ତ୍ରୀ ଚାଲିଗଲା ପରେ କ'ଣ କହୁଛ ସମସ୍ୟା, ଯାହା ହେଲେ ଯାହା ଥିଲା ଥିଲା ହେଲେ କ'ଣ ପାଣି ଟିକେ ଦେଉଥିଲା, ଲୁଗାପଟା ରୋଷେଇ କରି ଦେଉଥିଲା, ଥିଲାବେଳେ କହୁଥିଲେ ସମସ୍ୟା କାହିଁକି ବିଭାଜ ଚାଲି, ପଳେଇଗଲେ ବି ସମସ୍ୟା। ଜଗତରେ କୌଣସି ପରିସ୍ଥିତିରେ ସମସ୍ୟା ଯିବନି, କେବଳ କୃଷ୍ଣଙ୍କୁ ଭଲ ପାଇପାରିନି ସମସ୍ୟା କିଛି। ଆମର ଜୀବନ ଲକ୍ଷ୍ୟଟା ସେଇଟା, ତୁମେ ବ୍ରହ୍ମଚାରୀ ହୁଅ, ଯଦି ବ୍ରହ୍ମଚାରୀ ନ ରହିପାରୁଛ ଯା ବିବାହ ହୁଅ, କିଛି ଅସୁବିଧା ନାହିଁ, କିନ୍ତୁ ମନେ ରଖ ବିବାହ ହେବା ତୁମର ଲକ୍ଷ୍ୟ ନୁହେଁ, କୃଷ୍ଣ ଭଲ ପାଇବା ଲକ୍ଷ୍ୟ, ବିବାହ ନ ହେବା ବି ତୁମର ଲକ୍ଷ୍ୟ ନୁହେଁ, ବିବାହ ହେବାଟା କଷ୍ଟ ସେ ତୁମେ ବାହା ହେବିନି ସେଇଟା ବି ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ହେଉଛି କୃଷ୍ଣଙ୍କୁ ଭଲ ପାଇବା, ତୁମେ ଯେଉଁ ସ୍ଥିତିରେ ରହୁଛ। ଏଇଟା ଚୈତନ୍ୟ ମହାପ୍ରଭୁଙ୍କର ଫିଲୋସଫି, କାରଣ ଲକ୍ଷ୍ୟ ହେଉଛି ଆମେ ଆଶ୍ରମରେ ରହୁଛେ ଭଗବାନଙ୍କୁ ଭଲ ପାଇବା ପାଇଁ, ଯିଏ ଘରେ ରହୁଛି ତାର ଲକ୍ଷ୍ୟ ନୁହେଁ ଯେ ମୁଁ ମୋର ଘର ଲୋକକୁ ଭଲ ପାଇବି, ତା ଲକ୍ଷ୍ୟ ବି କୃଷ୍ଣଙ୍କୁ ଭଲ ପାଇବା ଦରକାର, କାରଣ ଭଲ ନ ପାଇଲେ ସବୁ ସ୍ଥିତିରେ ସମସ୍ୟା ରହିଛି। ସେ ଭଗବାନ କହିଲେ ଏଇ ମୋର କଥା ଶ୍ରବଣ କର, ବହୁତ ଲୋକ ପବିତ୍ର ହେଇଛନ୍ତି। ଭକ୍ତି ଠାକୁରଙ୍କ ଭାଷ୍ୟ କାଲି ପଢ଼ୁଥିଲି, ମୁଁ ଅଲଗା ଆଡ଼େ ପଢ଼ିଗଲି କାଲି, ମୋର ଜନ୍ମକର୍ମ ଓ ଶରୀର ଚିନ୍ମୟତ୍ୱ ଏବଂ ବିଶୁଦ୍ଧତ୍ୱ ବିଚାର ସମ୍ବନ୍ଧରେ ମୂଢ଼ ଲୋକ ତିନୋଟି ପ୍ରବୃତ୍ତି ଦ୍ୱାରା ଚାଳିତ ହୁଅନ୍ତି, ଯଥା ଇତର ରାଗ ଭୟ ଓ କ୍ରୋଧ। କାଲି ଏଇଠି କଥା ଥିଲା ରାଗ, କାବୃତି ଆସକ୍ତି ଆସିବ, ମାନେ ଭୟ ଲାଗିବ, ମୂଢ଼ ଲୋକ ତାଙ୍କର ତ ସବୁବେଳେ ତିନିଟା ଜିନିଷ, ଭୟ ରହିବ କ'ଣ ହେବ, ଟଙ୍କା ପଇସା ନହେଲେ କ'ଣ ହେବ, ପିଲାଟା ଚାକିରି ନ କଲେ କ'ଣ ହେବ, ଝିଅ ବାହାନ ହୋଇପାରିଲେ କ'ଣ ହେଇପାରିବ, ସ୍ୱର ନଷ୍ଟ ହେଲେ କ'ଣ ହେବ, ଗୋଟେ ସବୁବେଳେ ଭୟ। ତାବତ୍ ଭୟ ଦ୍ରବୀଣମ୍ ସୃହୃଦ ନିମିତମ୍ ଶୋକ ମୋହ ପରିଭୋଗ ବିପୁଳଶ୍ଚ ଲୋଭା, ତାବତ୍ କ'ଣ ଆରମ୍ଭଟା କହିଲି ନା, କ'ଣ ଗୋଟେ କହୁଥିଲି ଦେଖିଲ ସେ ଶ୍ଳୋକ, ତୁମେ କ'ଣ ଏଥର କରୁଛ, ମୋର ଏଥର କାଇଁ ହଉନି କ୍ୟୁରିଟା କ'ଣ ହେଇଯାଇଛି ଆସୁ, କ'ଣ କହୁଥିଲି ଆରମ୍ଭଟା ଶୋକ ମୋହ, ମୋର ମୁଠଟା ଆସୁନି, ନାଇଁ ଆସୁନି ମୋର, କ'ଣ ହେଇଛି ତା ଦେଖିବ, ଶୋକ ମୋହ ବିପୁଳଶ୍ଚ ଲୋଭା ତାବତ୍ ଭୟ ଦ୍ରବୀଣମ୍, ବ୍ରହ୍ମାଜୀଙ୍କର ତୃତୀୟ ସ୍କନ୍ଦ, ତାବତ୍ ଭୟ ଦ୍ରବୀଣମ୍, ସେ ପର୍ଯ୍ୟନ୍ତ ଭୟ ରହେ ଦ୍ରବୀଣମ୍ ଧନ, ତାବତ୍ ଭୟ ଦ୍ରବୀଣମ୍ କ'ଣ କହୁଥିଲି, ତାବତ୍ ଭୟ ଦ୍ରବୀଣମ୍ ନା ଆଉ ଗୋଟେ ସୃହୃତ ନିମିତ୍ତମ୍, ଧନ ନିମିତ୍ତ ବନ୍ଧୁବାନ୍ଧବ ନିମିତ୍ତ ବି ଭୟ ରହିବ, ମୋ ପୁଅଟାରେ କ'ଣ ହେଇଯିବେ କି, ପିଲା ଛୁଆରେ କ'ଣ ହେଇଯିବେ କି, କାର କ'ଣ ହେଇଯିବେ କି, ଧନ ଶରୀର ଯାହା ପ୍ରିୟ ବସ୍ତୁ ହୁଏ ତାପରେ ଭୟ, କେତେବେଳେ ତ ଭୟ ରହିବ, ତାବତ୍ ଭୟ ଦ୍ରବୀଣମ୍ ସୃହୃତ ନିମିତ୍ତମ୍ ଶୋକ ମୋହ ପରିଭୋଗ ବିପୁଳଶ୍ଚ ଲୋଭା, ଶୋକ ମୋହ ବିପୁଳ ଲୋଭ, ଯାବତ୍ ଅଙ୍ଗ୍ରି ପ୍ରବଣୀତ ଲୋକେ, ସେଥିରେ ଅଛନ୍ତି ଯେ ପର୍ଯ୍ୟନ୍ତ ଆପଣଙ୍କ ଚରଣ କମଳକୁ ସେ ଆଶ୍ରୟ ନ କରିଛି ସେ ପର୍ଯ୍ୟନ୍ତ ତାଙ୍କୁ ଭୟ ରହିବ, ଭୟଟାକୁ ଛାଡ଼ି ଛାଡ଼ିଯିବ ନା କ'ଣ, ताबद भय द्रविडम सुत निमितम शोक मोह प्रभु विभुलश्च लोभा जावन अंग्री इन दिस ए शब्द इन दिस परिचय प्रभुगण बोलि हो जेपर्यंत आपण चरण कमल को आश्रय न कर भय रहा कौन कौन बुढ़ लोकर तीन टा परिचालित होती कौन कौन राग आसक्ति भय भय कर किसी ना कारण तुम शरणागति तुमको निर्भय कर शरणागति तुमको निर्भय कर कारण तुम सरेन्डर हिसाब से कृष्ण रेसिप्रोकेट कर शरणागति कृष्ण मत जेको अवस्था रखत मुझे डरबार ना कारण कृष्ण मोर छुआटा देखिए बड़ बड़ सारे सब मुंड दोष थी 20 वर्ष 25 वर्ष छुआ देखिए सब मुंड दोष हो पारालाइज हो सब देखे से पिलाटी आसे से बाटे देखे छुआटी बेलू मुझे देखी टिकी छुआटी बेल देखी सी कथा कही पारे पाटर लाड़ हुए उच्च क्लाट गोटे दिए से अना एमती एमिका टिके टे चलुच्छे भय लगुनि कहीं लगुनि तार गोटे जिनस अकर्मा मो पाखे किए अच्छी मो माँ बापा अच्छे माँ बाप अच्छा ତା ଶରୀର କାମ କରୁନି ତା ମୁଣ୍ଡ କାମ କରୁନି ସେ ତାକୁ ଡର ଲାଗୁଛି ସେ କ'ଣ ଗୋଟେ ମାନସିକ ଚିନ୍ତା କରୁଛି କି ମୋ ଜୀବନଟା କେମିତି ବଞ୍ଚିବି କାହିଁକି ତା ପାଖରେ ଗୋଟେ ସପୋର୍ଟ ରହୁଛି ଆଶ୍ରୟ ରହୁଛି ମା ସେଭଳି ଜୀବର ନିର୍ଭୟ ହେବାରେ ଏଟା ଗୋଟେ ସେ ଶରଣାଗତ ହେବା ଦରକାର କ'ଣ ହବ ମୋର ଏମିତି ହେଇଯିବ ସେମିତି ହେଇଯିବ ନାଇଁ କୌଣସି କପୋଳ କଳ୍ପିତ ଭାବନାରେ ବଞ୍ଚିବା ଉଚିତ ନୁହେଁ ଜୀବନର କୌଣସି ଆମର କୌଣସି ନିଜ ଯୋଜନାରେ କୌଣସି ଜଗତରେ କୌଣସି କାର୍ଯ୍ୟ ହେବନି ତୁମର ଇଚ୍ଛା ପ୍ରଭୁ ସବ କାର୍ଯ୍ୟ ହେବା ଯିବ ବୋଲି ଆମେ କରି ତାଇ ସତ୍ୟ ଭଗବାନଙ୍କ ଇଚ୍ଛା ରହୁଛି ଏଇଟା ଭକ୍ତମାନଙ୍କ ପାଇଁ କର୍ମୀ ଲୋକଙ୍କର ତାଙ୍କ କର୍ମଫଳ ସେ ଭୋଗୁଛନ୍ତି ଆମର ଆମ ଆମେ କୃଷ୍ଣଙ୍କର ଶରଣାଗତି ହେଇଛି ଆମର କର୍ମଫଳ ଅଛି ପୁଣି ବି କୃଷ୍ଣଙ୍କର ଗୋଟେ କିଛି ଇଚ୍ଛା ଅଛି ଆମେ ସବୁବେଳେ କର୍ମଫଳକୁ ମାନିବୁନି ଚକ୍ରବ୍ରତଙ୍କ କର୍ମଫଳ ଆମର ଆମକୁ ଗୋଟେ ଲାଭ କରେ କ'ଣ ଆମର ଦୈନ୍ୟତା ହଁ ଆମର କର୍ମଫଳ ଅଛି ସୁସମୀକ୍ଷା ମହାନ୍ତ ତେନୁକମ୍ପା ସହିତ କର୍ମଫଳଟାକୁ ମାନୁଛନ୍ତି ଦୈନ୍ୟତା ଭାବରେ କିନ୍ତୁ କର୍ମଫଳ ଉପରେ ବି କୃଷ୍ଣ ଅଛନ୍ତି ନା କୃଷ୍ଣ ଚାହିଁଲେ ଆମକୁ ସୁଖ ଦୁଃଖ ଦେଇପାରିବେ ସେଟା ତାଙ୍କର ଇଚ୍ଛା ଭକ୍ତ କୃଷ୍ଣ ଇଚ୍ଛାକୁ ଯଦି ସବୁବେଳେ ଗ୍ରହଣ କରେ ତାହେଲେ ଭରସାଟା ବଢ଼େ ସେ ନିରାଶ ହେବନି ଆଉ ସବୁବେଳେ କର୍ମଫଳ କଥା ଗୋଟେ ଚିନ୍ତା କରେ ତା ମନ ଭାଙ୍ଗିଯିବ ମୁଁ ଏତେ ଦିନ ଠାକୁରଙ୍କୁ ଡାକିଲି ମୋ କର୍ମଫଳ ଯୋଗୁଁ ମୁଁ ଏଇଟା ଭୋଗୁଛି ଆରେ କର୍ମଫଳ କ'ଣ କର୍ମଫଳ କି ଦରକାର କୃଷ୍ଣଙ୍କ ଇଚ୍ଛା ସେ ଯାହା କରୁଛନ୍ତି ଭଲ ତା ନା ଡର ରହିବ ତାବତ ଭୟ ଦ୍ରବିଡ ସୁଖମ ସେ ଶୁଖଟା କରୁଥିଲା ରାଗ ରହିବ ଆସକ୍ତି ରହିବ ଭୟ ରହିବ ଆଉ କ'ଣ ରହିବ କ୍ରୋଧ ଅତ୍ୟନ୍ତ କ୍ରୋଧାନ୍ୱିତ ମୂଳ ଲୋକର ତିନିଟା ଜିନିଷ ସେ ଲେଖୁଛନ୍ତି ଯେଉଁମାନଙ୍କର ବୁଦ୍ଧି ନିତ୍ୟାନ୍ତ ଜଡ଼ବଦ୍ଧ ସେମାନେ ଜଡ଼ତତ୍ତ୍ୱରେ ଏତେ ଦୂର ଅନୁରାଗ ପ୍ରକାଶ କରନ୍ତି ଯେ ଚିତ୍ତତ୍ୱ ବୋଲି କୌଣସି ନିତ୍ୟ ବସ୍ତୁ ଅଛି ତାହା ସ୍ୱୀକାର କରନ୍ତି ଏଇଟା ରାଗର ପରିଣତି ଯେଉଁମାନଙ୍କର ଜଡ଼ ବୁଦ୍ଧି ସେମାନେ ଗୋଟେ ଚିତ୍ତତ୍ୱ ଅଛି ବୋଲି ସେମାନେ କେବେ ମାନନ୍ତିନି ଭଗବାନ ଅଛନ୍ତି ଭଗବାନଙ୍କର ଶକ୍ତି ଗୁଡ଼ିଏ ଅଛି ଚିତ୍ତତ୍ୱ ମାନେ କ'ଣ ପ୍ରଭୁଙ୍କର ଏ ଯେଉଁ ବଡ଼ ବଡ଼ ନେତାମାନେ ସେ ଦେଶ ପାଇଁ କରନ୍ତୁ ଯାହା ପାଇଁ କରନ୍ତୁ ଯେ ତୁମର ଯୋଜନା ଅପେକ୍ଷା କୃଷ୍ଣଙ୍କର କିଛି ଗୋଟେ ଇଚ୍ଛା ଅଛି ଏ ଷ୍ଟେଟମେଣ୍ଟକୁ ସେ କେବେ ଦେବେନି ଭଗବାନ କଥା କହିବେନି ଦେଖ ପ୍ରଭୁଙ୍କ ଇଚ୍ଛାରେ ମୁଁ କିଛି କରୁଛି ତୁମେ ଏତେ ବଡ଼ ବଡ଼ ଯୋଜନା କର ହାଇୱେ କର କ'ଣ ସେ କି ରେଲ କର ଇଏ କର ତା କର କୁଆଡ଼େ କ'ଣ ତାଙ୍କର ସବୁ ପାଗଳେ ଧନ୍ଦା ଚାଲିଛି ଦୁନିଆରେ କିନ୍ତୁ ଭଗବାନଙ୍କର ଇଚ୍ଛାଟାକୁ ସ୍ୱୀକାର କରିବା ଚିତ୍ତତ୍ୱ ଅଛି ଏଇଟା ଜଡ଼ବଦ ଲୋକଟା କେବେ ସ୍ୱୀକାର କରିବେନି କାରଣ ସେ ଏତେ ଦୂର ଆସକ୍ତ ହେଇଛନ୍ତି ଜଡ଼ ଇଏରେ କ'ଣ ବୋଲେ ବୁଝୁଛ କି ନାହିଁ ତୁମର ଏତେ ପ୍ଲାନ୍ ଥିଲା ସେ ପ୍ଲାନ୍ ରହିଲା କ'ଣ ପ୍ଲାନ୍ କରିଥିଲ କୋଉଦିନ ମଣିଷ ହେଇ କୁଆଡ଼ା କରୋଡ଼ପତି ହେଇଯିବ ବିଜନେସ୍ କରିଦେବି ତାଙ୍କ ପାଇଁ ସେଟ୍ଅପ୍ କରିଦେବି ସବୁ କରିଦେବି କିଛି ରହିଲା ତାଙ୍କ କର୍ମ ହିସାବରେ ତାଙ୍କୁ ଯେତିକି ମିଳିବା କଥା ମିଳିଲା ନା ଆଉ କିଛି ହେଇପାରିଲା କିଛି ନାହିଁ ତୁମର ଏଇଟା ତୁମ ପାଇଁ ନୁହେଁ ଏଇଟା ମୋ ପାଇଁ ମୁଁ କ'ଣ ଯାଇଥିଲି ବାବା ଯିବାକୁ ମୁଁ ଯାଇଥିଲି ବାବା ଯିବୁ ନା କ'ଣ ଆଉ ପାଠ ପଢ଼ୁଥିଲୁ ଆଉ ବାଟ ଆଉ କ'ଣ ବାଜି ହେବାକୁ ଇଚ୍ଛା କରୁଥିଲୁ ତୁ ଏମିତି କୃଷ୍ଣ କାମ କରିବି ତୁମେ ତୋର ବାଜି ହେବ ତୁମର କୃଷ୍ଣଙ୍କର ଇଚ୍ଛାଟା ସବୁବେଳେ ଆଉ ଚିତ୍ତତ୍ୱ ଶକ୍ତିଟା ଏଭଳି ଏକ ପ୍ରଚ୍ଛନ୍ନ ଶକ୍ତି ଯେମିତି ମାୟା ଶକ୍ତିଟା ମାୟା ଶକ୍ତି ଭଗବାନଙ୍କର ଶକ୍ତି ନା ଛାୟା ଶକ୍ତି ତାର କେତେ ସେ କେମିତି ଯିବୁ ଗୋଟେ ଆକର୍ଷଣ କରି ରଖୁଛି ତାକୁ ଯିବୁ ଜାଣିପାରିବେନି ତାର ଜ୍ଞାନ, ତାର ଶକ୍ତି, ବୁଦ୍ଧି, ବଳ ସେ କିଛି ଜାଣିପାରିବ, ସେ କିଛି ବି ଜାଣିପାରିବ। ଏଟା ତ ମାୟା ଶକ୍ତି, ପୁଣି ତାର ଭଗବତ ଶକ୍ତିଟା, ଚିତ୍ ଶକ୍ତିର ଯେଉଁ ଶକ୍ତି ରହିଛି ସେଟା କ'ଣ ନ କରିପାରିବ? ସେ ଚିତ୍ ଶକ୍ତିର ତତ୍ତ୍ୱଟା କ'ଣ ସେ କହିଦେଲେ ଗୋଟିଏ ଖାଲି ଗୋଟିଏ ଶ୍ଳୋକରେ। ସେଇଟା ଆମ ବୈଷ୍ଣବମାନଙ୍କର ପ୍ରିୟ ଶ୍ଳୋକ, ଶ୍ରୀଧର ସ୍ୱାମୀଙ୍କର ଟୀକାର ଶ୍ଳୋକ। ମୁକଂ କରୋତି ବାଚାଳଂ ପଙ୍ଗୁଲଙ୍ଗୟତେ ଗିରି ୟତ୍ କୃପାସ୍ତମଂ ବନ୍ଦେ ଶ୍ରୀ ଗୁରୁ ଦିନ ତାରିଣୀ ପରମାନନ୍ଦ ମାଧବ। ସେ ଲେଖିଛନ୍ତି ପରମାନନ୍ଦ ମାଧବ, ଆମର ଆଚାର୍ଯ୍ୟ ଲେଖିଲେ ଶ୍ରୀ ଗୁରୁ ଦିନ ତାରିଣୀ, ଆମେ ଗୁରୁଙ୍କର ଧରିକି କୃଷ୍ଣଙ୍କୁ ଭଜନ କରୁ, ସେଦିନ ଆମର ଏଇଟା ଆଡ଼ କରାହେଲ ପରମାନନ୍ଦ ମାଧବ। ତାଙ୍କ ଟୀକାର ପ୍ରଥମ ଭାଗବତ ଟୀକାରେ ଏଇଟା ଲେଖିଲେ, ମୁଖକୁ ବାଚାଳ ହେଇଯିବ, ପଙ୍ଗୁ ଗିରି ଲଙ୍ଘନ କରିବ। ଏଇଟା ଚିତ୍ ଜିନିଷଟା, ଏଇଟା କେମିତି ହବ, ପଙ୍ଗୁଡ଼ା ଗିରି କେମିତି ଲଙ୍ଘନ କରିବ ତ କହିପାରିବେନି, ଏଇଟା ଚିତ୍ ଜିନିଷ, ସବୁ ସେ କରିପାରିବ, ଏଇଟା ପ୍ରଭୁଙ୍କର ଶକ୍ତି। ଆଉ ସେମାନେ ଏତେ ଜଡ଼ବାଦୀ, କୌଣସି ନିତ୍ୟ ତତ୍ତ୍ୱ ଅଛି ବୋଲି ସ୍ୱୀକାର କରିବେ ନାହିଁ। ସେମାନଙ୍କର ସ୍ୱଭାବ କେହି ପରତତ୍ଵ, ସେମାନେ ତାର ସ୍ୱଭାବ ହିଁ ପରତ, ସେମାନଙ୍କର ସେମାନେ ତାଙ୍କ ସ୍ୱଭାବକୁ ହିଁ ପରତତ୍ଵ କୁହନ୍ତି। ତାଙ୍କ ସ୍ୱଭାବ ଯେଉଁଟା ସେଇଟା ହେଉଛି ବଡ଼, ତାଠୁ ବଡ଼ କିଛି ନାହିଁ। ଯେହେତୁ କ'ଣ ସେ ବସିକି ତାଙ୍କର 5 ଜଣ ବସିଯିବେ, ସେ ମିନିଷ୍ଟର ମାନେ ବସିଯିବେ, ତାଙ୍କର କ'ଣ ଆଇଏଏସ୍ ଅଫିସର ରଖିଛନ୍ତି ବସିଯିବେ, ତାଙ୍କର ଗୋଟେ ଯୋଜନା। ଆମର ଗୁରୁଦେବ ସେଟା ମାଙ୍କଡ଼ ବିଚାର, କ'ଣ ମାଙ୍କଡ଼ ବିଚାର କରୁଛ କିରେ ଗୁରୁଦେବ? ସେ ଶିଶୁ ସେ ସେନା ଡାକିବ, ତୁ ମାଙ୍କଡ଼ ବିଚାର କରୁଛୁ, ମାଙ୍କଡ଼ ବିଚାର କ'ଣ ସନ୍ତୋଷ ପ୍ରଭୁ, ମାଙ୍କଡ଼ ବିଚାର କ'ଣ ଜାଣିଛ? ମାଙ୍କଡ଼ ବିଚାର ଜାଣିନ? ସେ ଦଳ ମାଙ୍କଡ଼ ଥିଲେ, ସେ ତାଙ୍କ ଦଳ ମାଙ୍କଡ଼ ଥିଲେ, ତାଙ୍କ ଭିତରେ ଚାଲିଲା ଯୋଜନା, ଦେଖ ଗୋଟେ କାମ କରିବା, ଗାଁ ଲୋକ କଥାବାର୍ତ୍ତା ହେଉଛନ୍ତି କାଲି ଏକାଦଶୀ, ଆମେ ଏକାଦଶୀ କରିବା। ଆରେ ତୁମେ ତ ସବୁଦିନ ଏକାଦଶୀ କରୁଛ ନା, ଆମେ ବ୍ରତ କରିବା ନା, ବ୍ରତ କ'ଣ କରିବା ନା, ପୁରା ନିର୍ଜଳା କରିବା, ମାଙ୍କଡ଼ ବିଚାରେ ସବୁ ମାଙ୍କଡ଼ ବସିଗଲେ ଗଛରେ, ବୁଢ଼ା ମାଙ୍କଡ଼ ଥାଏ ଆଉ ସବୁ ତାଙ୍କର ତ ତାର ତା ପରିବାର ସବୁ ଲୋକ ଥାନ୍ତି ମାଙ୍କଡ଼ ବିଚାରଟା। ଆଉ ସେଠୁ ଗୋଟେ ମାଙ୍କଡ଼ କହିଲା, ଆଜ୍ଞା ଆପଣ କହୁଛନ୍ତି କାଲି ଏକାଦଶୀ ନିର୍ଜଳା କରିବା, ଆମେ ତ ଜୀବନ ସାରା କେବେ ଖାଇବା ବନ୍ଦ ନାହିଁ, ଆମର ଆମେ ସବୁଦିନ ଖାଉଛେ, ବଡ଼ ଅଡ଼ୁଆ ହବ କାଲି ଆଜ୍ଞା। ତାର ଗୋଟେ କାମ କରିବା, ଫଳଟା ଆଜିଠାରୁ ତୋଳିକି ରଖିଦେଇଥିବା, ଫଳଟା ଗୋଟା ତୋଳିକି ରଖିଥିବା, ହଁ କାଲି ବଳ ନ ହବ ତୋଳିବା ପାଇଁ। ମାଙ୍କଡ଼ କହିଲା, ହଁ ଠିକ୍ ଅଛି କର, ସବୁ ସମସ୍ତେ ତୋଳିକି ରଖ। ସବୁ ତୋଳିକି ରଖିଲେ, ଆଉ କହିଲେ ଯାହାକୁ ଭୋକ ଲାଗିବ ଖାଇବ, ନହେଲେ ରଖିଥାଅ ଫଳଗୁଡ଼ା ଷ୍ଟକ୍ କରି। ମାଙ୍କଡ଼ ବିଚାର ଚାଲିଛି, ନହେଲେ 12 ପରେ ଖାଇବା ଫଳ। କହିଲେ 12 ପରେ ଭୋକ ଲାଗିଲା, ଆମେ ମାଙ୍କଡ଼ର କ'ଣ, ମାଙ୍କଡ଼ର ଭୋକ କେତେବେଳେ ଲାଗେ ଭାବିଲୁ? ମାଙ୍କଡ଼ କେତେବେଳେ ଭୋକ ଲାଗେ? ହଁ ରାତି 4 ତାକୁ ଭୋକ, ପକ୍ଷୀ ମାଙ୍କଡ଼ କାହିଁକି ତାଙ୍କ ସେ ଶୀଘ୍ର ଶୋଉଛନ୍ତି? ସେ ଖାଇବେ କ'ଣ ରାତିରେ ଖାଇବେ? ଆମର ବା ବ୍ୟାଧିର କାରଣ ହେଲା ରାତ୍ରି ଭୋଜନ, ଏଇଟା ତ ସବୁ କ'ଣ କରିବେ ଏସବୁ ପାଠ ପ୍ରବଚନ କରିକି ତୁ ରାତିରେ ଖାଇବୁ? ପାଲାବାଲା ଖାଆନ୍ତି ରାତିରେ, ପାଲାବାଲା ରାତିରେ କ'ଣ କହିବେ? ଏ ଯେଉଁ ପ୍ରବଚନ ଦେବେ, ମିଶ୍ରି ପାଣି ଖାଇବେ, ଯେଉଁ ପାଲା ଗାଇବେ ମିଶ୍ରି ପାଣି ପିଇବେ, ସେସବୁ ରାତିକି ରୁଟି ଟିକେ ଖାଇବେ, ନହେଲେ ଦେହ ହବ। ମଣିଷ ଏଗୁଡ଼ା 12 ଗୋଟେରେ ଖାଉଛନ୍ତି, ଆଉ 12 ଗୋଟେରେ ଦେଖ ଯାହାର ଦେଖ ଲାଇଟ୍ ଜଳୁଥିବ 12 ମଧ୍ୟ କ'ଣ 12 ଖାଉଛୁ ନା, ରୋଗ ଗୁଡ଼ା ସେଥିପାଇଁ ହେଉଛି ନା। ସେମାନଙ୍କ ରାତି ସନ୍ଧ୍ୟାବେଳେ ତାଙ୍କର ଖାନା ବନ୍ଦ, ଆଉ ଭୋର ହେଲା ବେଳକୁ ତାଙ୍କର ସେମାନଙ୍କ ମୃତ୍ୟୁଟା ସ୍ୱାଭାବିକ ମୃତ୍ୟୁ ନା, ଆଉ ଗଛର ବସ୍ତି ହେବ, ବୁଢ଼ା ହେଇଗଲେ 2 ଦିନ ଖଣ୍ଡେ ଢୋଳେଇବେ ତାର ପଡ଼ିଯିବେ ସାର୍। ତାଙ୍କର କେଉଁଠି ମେଡ଼ିସିନ ନା, ମେଡ଼ିସିନ କିଛି ଦରକାର ନାହିଁ, ତାଙ୍କର କୌଣସି ପଶୁ ପକ୍ଷୀର ମେଡ଼ିସିନ ଦରକାର ନାହିଁ, ମଣିଷର ଦରକାର ନାହିଁ। ତା ପାଇଁ ଯାହା ସିଷ୍ଟମ କରାହେଇଥିଲା ସବୁ ସେ ଭାଙ୍ଗିଦେଲା, ପରିଶ୍ରମ କଲାନି, ପିଜା ପାସ୍ତା ତା ପାଇଁ ତିଆରି ହେଇନଥିଲା, ତା ପାଇଁ ଅନ୍ନ ଡାଲି ସବ୍ଜି ଶାଗ ସବ୍ଜି ସବୁ ଥିଲା, ଏ ତେଲ ଫେଲ ଏ ଯେଉଁ ସବୁ ଆଜି ଆସୁଛି ଆଜିକାଲି ସବୁ କିଛି ନଥିଲା, ଏଗୁଡ଼ା ସବୁ ନେଚୁରାଲ ଜିନିଷ ଥିଲା, ସେଥିପାଇଁ ତା ନେଚୁରାଲ ଡେଥ୍ ହେଉଥିଲା। ତାଙ୍କୁ ଭୋର ଭୋକ ଲାଗେ, ସେ ନାଇଁ ଭୋର ଭୋର ଦେଖ ମାଙ୍କଡ଼ ଆସି ପଶିବା ବାଟରେ, ତାଙ୍କ ଭୋର ଭୋର ତାଙ୍କ ପେଟ ଅଛି, ଯେମିତି କୁହନ୍ତି ନାହିଁ ଗ୍ୟାସ୍, ମୋ ପେଟ ତ କାମୁଡ଼ି ଦେଉଛି, ଆଉ ପେଟଟା କାମୁଡ଼ି ଦେଖିବି ତତେ, ମାନେ ସେଇଟା ଅଗ୍ନିଟା ଏତେ ଜୋର ପ୍ରଡକ୍ସନ୍ ହେଉଛି, ତାକୁ ପୁରା ଇଏ କରିଦେବ, ଭୋକ ଲାଗୁଛି ଆଉ। ଆଉ ଇଏ ଗାଁରେ କୁହନ୍ତି ଛୋଟ ପିଲାଟେ, ମୋତେ ଭୋକରେ ଅନ୍ଧାର ଦେଖା ହେଲାଣି, ଏତେ ଭୋକ, ଅଗ୍ନିଟା ମାନେ ତାଙ୍କର ଫାୟାରଟା ବହୁତ ହେଭି ଥାଏ ପଶୁମାନଙ୍କର, ସେୟା ନା ସବୁଠୁ ଫାୟାର ହେଭି ହେଉଛି କାହାର ପଶୁମାନଙ୍କ ଭିତରେ। କେତେ ପକ୍ଷୀ ଦେଖୁନ, ଏ ମୁଁ ଦେଖୁଥିଲି କାଲି ଜପ କରୁଥିଲି, ଏ ବଗଟା ଏଡ଼ ବଡ଼ ମାଛଟାକୁ ଧରିଦେଲା, ଆରେ ମଣିଷ ମାଛ ଖାଉ ତା କଣ୍ଟାକୁ ବାହାର, ସେ ତାର କୁଆଡ଼େ କଣ୍ଟା ସହ ପେଶିକି ବାହାର କରିଦେବ, ତାକୁ ଦେଖ କେତେ ଫାୟାର ଅଛି, ସବୁଠୁ ବେଶୀ ଫାୟାର ହେଉଛି ଅଗ୍ନିଗୁଡ଼ା ହେଉଛି ପାରାର,
ଗୋଡ଼ି ତାକୁ ତଳକୁ ଚାଉଳ ନ ମିଳିବ, ଗୋଡ଼ି ଖାଇଦ। ସେଠି ବଥ ହେଲେ କ'ଣ କରନ୍ତି ମା ମାନେ? ପାରାର ମୂଳକୁ ଲଗାନ୍ତି। ତୁମେ ତ କିଛି ଜାଣିନ, ଆମେ ଛୁଆଟି ବେଳେ ଆମର ମୁଣ୍ଡରେ ଯେଉଁଟା ଅଛି ତୁମେ କ'ଣଟା ଜାଣିଛ? ପାରାର ମୂଳଟାକୁ ବଥ ଯେଉଁ ବଥ ଯେଉଁ ହେଇନି, ବଥ ଫାଟେନି, ସେ ତା ଲଗେଇଦେବ। ମୁଁ ଭାବିଲେ ବୁଝୁଛୁ ତ, ଚୁନ ଲଗାନ୍ତି ନା ନାହିଁ ସେଟା ଲଗାନ୍ତି, ହେଲେ ଫଟେଇ ଦେଉଛି ଏତେ ହେବି। ସେଥିପାଇଁ ବିରାଡ଼ି ଯେତେବେଳେ ଧରିବ ପାରାକୁ କ'ଣ କରେ? ତୋ ସ୍କୁଲ୍ରେ ପାରା ଧରିଛି ଦେଖିନୁ, ବିରାଡ଼ି ଦେଖିନ ଅଧା ପଡ଼ିଥିବ ପାରାଟା ନାଇଁ କାହିଁକି ମରିଯିବ ବିରାଡ଼ି? ତା ମୁଣ୍ଡଟାକୁ କେବଳ ଖାଇବ, ତା ମାଂସ ଖାଇବନି, ଖାଇଲା ମାନେ ମରିଯିବ। ତା ଏତେ ତାର ଦେହ ଗରମ। ଆଉ ଏଇଟା ତୁମେ କିଛି ଜାଣିନ, ପ୍ରକୃତି ବିଷୟରେ ଜାଣିନ, ତୁମେ ଭଗବାନ ବିଷୟରେ କ'ଣ ଜାଣିବ? ସେଠୁ ଦେଖିବ ଭଗବାନଙ୍କ ଶକ୍ତି କ'ଣ, ପ୍ରଭୁଙ୍କ ଶକ୍ତି ଏହା। ହା, ଜଗତକୁ ଏମିତି ଚଳଉଛି ମାଲିକ ସିଏ, ଜୀବ ଜନ୍ତୁ କତିରୁ କ'ଣ କ'ଣ ବୈଜ୍ଞାନିକ ତୁମେ ଦେଖୁଛ? ମୁଁ ପ୍ରଭୁଙ୍କର ଶକ୍ତି ଏହାର ଦେଖ। ମାଙ୍କଡ଼ମାନଙ୍କୁ ପଶୁପକ୍ଷୀମାନଙ୍କୁ ଭୋର ଭୋର ତାଙ୍କୁ ଭୋକ ଲାଗେ, ଭଗତି ମାନେ ଚାରିଟା ଠିକ ଉଠିଲା ବେଳକୁ ସେ ଆସିକି ପହଞ୍ଚିଗଲେ, ତାଙ୍କୁ ଭୋକ ଲାଗିବ ରାତି ମାନେ ତା ଡାଇଜେସନ ହେଇଗଲା। ତେଣୁ ମାଙ୍କଡ଼ମାନେ କଥାବାର୍ତ୍ତାରେ ଦେଖ, ଭୋର ଭୋର ଆମେ ତୋଳି ପାରିବାନି ଫଳ, କାଲି 12 ମଧ୍ୟ ଉପାସ ରହିପାରିବାନି, ନିର୍ଜଳା ପୁଣି 12 ମଧ୍ୟ କରିବାକୁ ପଡ଼ିବ। ତୁମେ ଗୋଟେ କାମ କର, ସେ ତୋଳିକି ଗୋଟେ ରଖିଦିଅ। ବୁଢ଼ା ମାଙ୍କଡ଼ କହିଲା, ହଁ ସମ ତୋଳିକି ଧର। ସେ ତୋଳିକି ଧରିଲେ, ଆଉ ଗୋଟେ ଥିଲା, ସେ କହିଲା ଆଜ୍ଞା ତୋଳିକି ଧରିଲେ ଯେ କାଲି 12 ଭିତରେ ଯଦି ଆମେ ଖାଇବା ତା ନା ଖାଇବା, ଖଣ୍ଡ ଖଣ୍ଡ ବି ଦାନ୍ତ ଚାଲିବନି, ଏତେ ଦୁର୍ବଳ ହେଇଯିବା, ଦାନ୍ତ ଚାଲିବନି, ପାଟି ଚାଲିବନି, ଆଜିଠୁ ତାକୁ ଖଣ୍ଡ ଖଣ୍ଡ କରିକି ରଖିଦେବା। ମାଙ୍କଡ଼ ମାନଙ୍କର ଗୋଟେ ଥଳି ନଥାଏ କି ଏଇଠି? ଗୋମାତାଙ୍କର ଦୁଇଟା ଜାଣିଛ ନା ନାହିଁ? ଗୋମାତାଙ୍କ ପାକସ୍ଥଳୀ ଦୁଇଟା, ଗୋଟେ କରେ ଭୋଜନ କରି ଭୋଜନ କରିଦେବେ, ସେଠି ରଖିଦେବେ, ତାପରେ ସେଟା ବାହାର କରିବେ। ତାଙ୍କର ଗୋଟେ ବାୟୁ ଏମିତି ଅଛି, ନିଶ୍ୱାସ କଣ୍ଟ୍ରୋଲ କରିଦେବେ, ଢକିନି ଗୋଟେ ଆସ, ସେଇଟା ସେଇଟା ହିଁ ତାଙ୍କ ଶରୀର ସ୍ୱାସ୍ଥ୍ୟ। ସେଇଟା ଯଦି ଆସୁନି ମାନେ ଗୋମାତାଙ୍କ ଦେହ ଖରାପ ହେଉଛି, ପାକୁଳି କରୁନି ମାନେ ପାକୁଳି କୁହନ୍ତୁ ନା ଓଡ଼ିଆରେ, ଦେହ ଖରାପ ଗୋମାତା, ସେଥିରୁ ତୁମେ ଜାଣିବ। ଆଉ ମାଙ୍କଡ଼ରେ ଏଇଠି ଗୋଟେ ଥାଏ, ଏଇଠି ସେଇଠି ଖାଇଦେଇକି ଦେଖନ୍ତି, ଏଇଠି ଏଇଠି ଚଣା ଫଣା ପକେଇବ, ସାଙ୍ଗେ 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 ଏଇଠି ରଖିଦେବ, ରଖିଦେବି ତାପରେ ଏମିତି ରହିଥିବ, ଏମିତି ଏମିତି ମାରିବ, ଏମିତି ମାରିଦେବ, ତାପରେ ସେଇଟା ଭାରି ପଡ଼ିବ, ତାର ଗୋଟେ ଗୋଟେ ଖାଇବ। କହିଲେ ଆଜ୍ଞା ଆମେ ସବୁ ଖଣ୍ଡ ଖଣ୍ଡ କରିକି ଭିତରେ ରଖିଦେବ, ଏ ମାଙ୍କଡ଼ ବିଚାର କାମ, ଏଇ ଚିଚତ ଯିଏ ନ ମାନେ, ତୁମ ଘର ହଉ, ସଂସାର ହଉ, ମଠ ହଉ, ମନ୍ଦିର ହଉ, ଏଇଟା ମାଙ୍କଡ଼ ବିଚାର। ତୁମେ ଗୁରୁ ବୈଷ୍ଣଙ୍କୁ ବିଶ୍ୱାସ କରୁନ, କୃଷ୍ଣ ବିଶ୍ୱାସ କରୁନ, ତୁମ ଯୋଜନା ଚାଲିଛ, ଏଇଟା ମାଙ୍କଡ଼ ବିଚାର। ଆଉ କହିଲେ ଖଣ୍ଡ ଖଣ୍ଡ କରିକି ଆଜ୍ଞା ରଖିଦେବା। ଆଉ ଜଣେ କହିଲେ ହଁ ଖଣ୍ଡ କରିକି ସବୁ ପିସ୍ ପିସ୍ କର, ଡାକିଲା ହନୁ, ବଡ଼ ହନୁ କହିଲା ପିସ୍ ପିସ୍ କର, ସମସ୍ତେ ପିସ୍ ପିସ୍ କରି ରଖିଲେ। ଆଉ ଜଣେ କହିଲେ ଆଜ୍ଞା ପିସ୍ ପିସ୍ ଆମେ କରିଦେଲେ ସିନା ଚୋବିଲା ବେଳକୁ ବଳ ପାଇବନି, ଆମେ ତ 12 ରୂପ ଚୋବି ବେଶିକି ରଖିଦେବା। ଆଉ ଜଣେ କହିଲା ହଁ ବେଶିକି ରଖ। ଆଉ ଜଣେ କହିଲେ ଆଜ୍ଞା ରାତି ମାନେ ବେଶିକି ରଖିପାରିବା, କେତେବେଳେ ଢୁକିଦେବୁ ତାକୁ? କହିଲେ ଦେ ଏବେ ଖାଇଦିଅ, ବୁଢ଼ା ଏବେ ଖାଇଦିଅ, ଦେଖ ଖାଇଦିଅ, ଦେଖିବା ଯାହା ହବ। ତାଙ୍କ ଏକାଦଶୀ ଯୋଜନା, ଯାହା ଏ ଚିତ୍ତତ୍ଵକୁ ଯେଉଁମାନେ ନ ମାନନ୍ତି, ସେ ମଠର ହଉ, ମନ୍ଦିରର ହଉ, ଭକ୍ତ ହଉ, ଅଭକ୍ତ ହଉ, ଘର ଯିଏ ଜଡ଼ବାଦୀ ହଉ, ଯିଏ ବି ହଉ, କର୍ମୀ ଜ୍ଞାନୀ ଯିଏ ବି ହଉ, ତା ଯୋଜନାଟା ହଉଛି ସେ ଯାହା କରିବ ସେ ଭାଙ୍ଗିକି ଲେଖିଲେ ସେଇଟା। ସେ ଦୈ ଭଦାର୍ଥ ରୋଚନା ରୋଷେଇ ଦେଇବା ଯୁଷ୍ମତ ଯୁଷ୍ମତ ବିମୁଖ ପ୍ରସଙ୍ଗ ଇହ ସଂଚରନ୍ତି, କ'ଣ ତା ଆରମ୍ଭଟା, ଦୈବ ହତାର୍ଥ ରଚନା ରୋଷେଇ ଅପି ଦେବା, ଋଷିଙ୍କ ନାଁ ଲାଗିଛି, ବାବାଜୀଙ୍କ ନାଁ ବି ଏଥିରେ ଥିଲେ ବାପା, ତୁମେ କୋଉଠି ଖସିକି ପଳେଇବ କି? ତୁମେ କେଟା କ'ଣ ଭାଗବତରେ କ'ଣ ସମ୍ମତି, ଭାଗବତ ସମ୍ମତି ବେଶିଛନ୍ତି, ବାବାଜୀ ତା ଭିତରେ ପକେଇଛନ୍ତି, ଆମର ବ୍ରହ୍ମାଣ୍ଡିକର ସ୍ଥିତି। ଦୈବ ହତାର୍ଥ ରଚନା ରୋଷେଇ ଅପି ଦେବା, ଅହନ୍ୟା ତୃପ୍ତ କରଣ ନିଶି ନିଶ ୟାନାମ ନାନା ମନରଥେ ଧିଆବ କ୍ଷଣଭଙ୍ଗ୍ର କ୍ଷଣଭଗ୍ନ ନିଦ୍ରା। ତୁମର ଯଦି ଯୋଜନା ଗୁଡ଼ା ରହିଲା, ତୁମେ କେଉଁ ରାତିରେ ଶୋଇପାରିବ ନା କ'ଣ? ଟଙ୍କାଟା ଆସିଲାନି, ମଠଟା ଏମିତି ହେଲା, ଆରେ ଏଇଟା କୃଷ୍ଣଙ୍କର ମଠ, ତୁମେ କାହିଁକି ତୁମେ କୃଷ୍ଣଟା ଭଲ ପାଅ, ଯେତିକି ଭଗବାନ ଦେଇଛି ଚଳ, ତୁମେ ହିଁ ନିଦ ହବନି ରାତିରେ, ଏ ପ୍ରୋଜେକ୍ଟ ଟାଇମ୍ ଅଧା ହିଁ ପଡ଼ିଲା, ସେଠି ଛାତ ପଡ଼ି ପାରିଲାନି, ଏଇଟା ଏମିତି ହେଲାନି, ଏଇଟା ମନ୍ଦିରଟା ହେଲାନି, ଏଇଟା ଏମିତି ହେଲାନି, ରୋଷେଇ ଉପ ଲେଖା ହେଇଛି, ଦେଖ ଦେଖୁନ ସେଠି କର୍ପଟ ଦେଖ କ'ଣ କହୁଥିଲେ, ଅହରଣ୍ୟ ଆତପ୍ତ କରଣ ନିଶି ନିଶ ୟାନାମ। ଏ ଜଗତରେ ସମସ୍ତେ ଦିନ ରାତି ଖାଲି ଚିନ୍ତାରେ ଅଛନ୍ତି, ଚିତ୍ତକୁ ମାନୁନାହାନ୍ତି, ଆଉ ନାନା ମନରଥ ଦିଆ କ୍ଷଣଭଗ୍ନ ନିଦ୍ରା, ରାତିରେ ଭଲ ବି ଶୋଇପାରୁନାହାନ୍ତି, କାରଣ ମନରଥ ସୁଦୃଢ଼ ରହିଲା, ଭାବିଲେ ନିଦ ହେଉଛି ଭଲ, ହଁ ଭାଗିବ ଭାଙ୍ଗିଲା ମାନେ ଆଖିରେ ଚିନ୍ତା ପଶିଯିବ, ମନରଥଟା ରହିଲା ମାନେ ଯାହାର ତୁମର କ'ଣ କାହାର କ'ଣ, ଯାହାର ଯେତିକି ଚିନ୍ତା ମାନେ ଅନଫୁଲଫିଲ୍ ଡିଜାୟର ଗୁଡ଼ା ରହିଲା, ଅପୂର୍ଣ୍ଣ କାମନା ଗୁଡ଼ା ରହିଲା, ତା ରାତିରେ ନିଦ ଭାଙ୍ଗିଲା ମାନେ ମନ ପଡ଼ିବ ସେଗୁଡ଼ାକ। ନାନା ମନରଥ ଦିଆ ନାନା ମନରଥ ଧିଆ ଧିଆ ବୁଦ୍ଧି ମନରଥଟା ବୁଦ୍ଧିରେ ରହିଲା କ୍ଷଣଭଗ୍ନ ନିଦ୍ରା, ଖାଲି ଟିକେ ଶୋଇତ ପଣ୍ଡିତ ଭାଙ୍ଗିଗଲ, ଖୁଣ୍ଡିକେ ଶୋଇତ ପଣ୍ଡିତ ଭାଙ୍ଗିଲ। ଦୈବ ହତାର୍ଥ ରଚନା ରୋଷେଇ ହୋପି ଦେବା, ତୁମେ ଦିନ ରାତି ଯାହା ଚିନ୍ତା କରୁଛ, ଦୈବ ଦେବତା ଭଗବାନ ହତାର୍ଥ ରଚନା ସିଏ ଯୋଜନା କରି ରଖିଛନ୍ତି, ତୋ ତୋର ଯୋଜନା ତୋର ଚାଲିଛି, ତାଙ୍କର ଯୋଜନା ଅଛି। କାହାର କାହାର ଭାବନ୍ତି ଦେବା ରୋଷେଇ ଅପି ଦେବା, ଦେବତା ଆଉ କିଏ ଋଷି। ଆଚ୍ଛା କାହାର ଏଇ ଯୋଜନା ଗୁଡ଼ା ସବୁ ଭାଙ୍ଗେ, ୟୁଷ୍ମତ୍ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି, ଯେ ଆପଣଙ୍କ ପ୍ରସଙ୍ଗରୁ ବିମୁଖ, ଆପଣଙ୍କ କଥା ତାକୁ ଭଲ ଲାଗୁନି, ଆପଣଙ୍କ ସେବା ତାକୁ ଭଲ ଲାଗୁନି, ଆପଣଙ୍କ ପ୍ରସଙ୍ଗରୁ ଯିଏ ବିମୁଖ ଏଠି ହରିକଥା କୁହାଗଲା, ସେ କ'ଣ ହବ, ଇହ ସଂସରନ୍ତି ପୁଣି ସଂସାରକୁ ଆସିବେ। କିଏ କିଏ, ଦେବତା ଋଷି କର୍ମୀ ଯିଏ ବି ଚିତ୍ତ ତୁ ସେମାନେ ମାନନ୍ତିନି, ଆଉ ସେ ଲେଖିଲେ ସେଟା ଆଉ ସେମାନଙ୍କର ସ୍ୱଭାବଟାକୁ ସେମାନେ ପରମ ତତ୍ତ୍ୱ ବୋଲି ମନେ କରୁ, ମୁଁ ଯାହା ବିଚାର କରୁଛି ମୋର ଯାହା ସ୍ୱଭାବ ସେଇଟା ହେଉଛି ଶ୍ରେଷ୍ଠ। ଏମାନଙ୍କର ମଧ୍ୟରେ କେହି ବା ଜଡ଼କୁ ନିତ୍ୟ କାରଣ ବୋଲି ଚିତ୍ତତ୍ୱର ଜନକ ରୂପେ ନିର୍ଦ୍ଦେଶ କରେ, କେହି କେହି ଏ ଜଡ଼ଟାକୁ ନିତ୍ୟ କାରଣ ବୋଲି ଭାବନ୍ତି, ଏ ସବୁ ମ୍ୟାଟରରୁ ତିଆରି ହେଇଛି ନା, ସବୁ ଏମିତି ତିଆରି ସେମିତି, ବୈଜ୍ଞାନିକ ମାନେ କହୁନାହାନ୍ତି ଏ କ'ଣ ସେ କି ମାଙ୍କଡ଼ ଗୁଡ଼ା ଅଛି କ'ଣ ଥିଲା ସେ ପୂର୍ବପୁରୁଷ ତା ଦେହରୁ ତିଆରି ହେଲେ ଡାରୱିନ୍ ତାଙ୍କର ଆରମ୍ଭ କରନ୍ତି କ'ଣ ସେଟା ବିବର୍ତ୍ତନବାଦ, ବିବର୍ତ୍ତନବାଦରେ କ'ଣ ରହିଛି ସୃଷ୍ଟି ଆରମ୍ଭରେ ସେ କ'ଣ ଗୋଟେ ଶିଉଳି ଥିଲା, ତା ଦେହରୁ କ'ଣ ଜନ୍ମ ହେଲା, ତାପରେ ସେଟା ବଡ଼ି ବଡ଼ି କ'ଣ ଆମେ ପଢ଼ୁଥିଲୁ ସବୁ, ଆଉ ସେଇଟା ମନରେ ନାହିଁ କ'ଣ କେମିଷ୍ଟ୍ରି ଫେମିଷ୍ଟ୍ରି ସେଇଟା ସବୁ ପଢ଼ୁଥିଲୁ କିଛି ଅଛି, ସେଇଟା କି ଦରକାର ହିଁ ନାହିଁ। ସେଗୁଡ଼ା କି ଆଫ୍ରିକାରେ ଥାନ୍ତି ନା କ'ଣ ତା କୁହନ୍ତି ଶିବାଜୀ ଭଳିଆ, ଦେଖୁନାହାନ୍ତି ଆମେ କାଳେ ସେମିତି ଥିଲେ, ତାପରେ ମଣିଷ ହେଇଛି, ଆଉ ଯଦି ମଣିଷ ହେଲେ ତାହେଲେ ମନେକର ସୃଷ୍ଟି ଆରମ୍ଭରେ 10 ଶିବାଜୀ ଭଳିଆ ସେ କ'ଣ ବଡ଼ ମଣିଷ ଥିଲେ, ତାହେଲେ ସେମାନେ ମଣିଷ ହେଇଗଲା ପରେ ସେମାନେ କେଉଁଠୁ ଆସିଲେ, ସେମାନେ ପୁଣି କେମିତି ସୃଷ୍ଟି ହେଲେ, ସେମାନେ ଜଳଦାନ ଲକ୍ଷଣ 84 ଲକ୍ଷ ଜୀବ ଯୋଗୀ ତାଙ୍କ ମତରେ ସେମାନେ ମାନନ୍ତି ନା, ସେ ଆଉ ଏଇ ଯେଉଁ ବିବର୍ତ୍ତନ ବାବଦରେ ସେମାନେ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି, ଏଗୁଡ଼ାକ ସବୁ କରିକି ଆମକୁ ଆମ ସାଇନ୍ସ ଗୁଡ଼ାକ ସବୁ ଆମକୁ ଅନ୍ଧ କରିଦେଲା। ସମସ୍ତ ଜଡ଼ବାଦୀ, ଏଇ ସମସ୍ତ ଜଡ଼ବାଦୀ ସ୍ୱଭାବବାଦୀ, ଏମାନେ ସ୍ୱଭାବବାଦୀ, ସ୍ୱଭାବବାଦୀ ମାନେ କ'ଣ, ତାଙ୍କ ନେଚରଟାକୁ ସେମାନେ ବଡ଼ ବୋଲି ମନେ କରନ୍ତି, ଏଇଟା ତ ମୁଁ କହିବା ଏଇଟା ଏମିତି ହବ ଏଇଟା ସେମିତି ହବ, ତାଙ୍କ ସ୍ୱଭାବଟାକୁ ସେ ବଡ଼ ବୋଲି ମନେ କରୁଛନ୍ତି ନା, ଜଡ଼ବାଦୀ ଗୁଡ଼ାକ ଆଉ ସେ କ'ଣ ଈଶ୍ୱରଙ୍କୁ ଆଉ ଚିନ୍ତା କରୁଛନ୍ତି, ଜୀବକୁ ଚିନ୍ତା କରୁଛନ୍ତି, ତାର କିଛି ନାହିଁ, ଚିତ୍ତ କି ତାଙ୍କ ଜ୍ଞାନ ନାହିଁ। ବା ଚୈତନ୍ୟହୀନ ବିଧିବାଦୀ ଗଣ ଇତର ରାଗ ଦ୍ୱାରା ଚାଳିତ ହୋଇ, ଇତର ଆସକ୍ତି ଦ୍ୱାରା ଚାଳିତ ହୋଇ ପରମ ତତ୍ତ୍ୱର ଚିତ୍ରାଗରୁ ପ୍ରତି କାର୍ଯ୍ୟରେ ବଞ୍ଚିତ ହୁଅନ୍ତି। ତାଙ୍କର ତ ଇତର ରାଗ ଗୁଡ଼ା ଆସକ୍ତି ଗୁଡ଼ା ରହିଗଲା, ତାଙ୍କର ବୁଦ୍ଧି ସବୁ ରହିଗଲା, ସେ ଭଗବାନଙ୍କ ପ୍ରତି ଆସକ୍ତି କେମିତି ବଢ଼େଇବେ। କୌଣସି କୌଣସି ବିଚାରକ ଚିତ୍ତତ୍ୱକୁ ଏକ ନିତ୍ୟ ପଦାର୍ଥ ବୋଲି ସ୍ୱୀକାର କରିଛନ୍ତି ସତ, କିନ୍ତୁ ସହଜ ଜ୍ଞାନକୁ ପରିତ୍ୟାଗ କରି ସର୍ବଦା ଯୁକ୍ତିର ଆଶ୍ରୟ କରିଛନ୍ତି। କେହି କେହି ଲୋକ ଈଶ୍ୱରକୁ ମାନିଛନ୍ତି, କିନ୍ତୁ ସହଜ ଜ୍ଞାନ, ଯେମିତି ସହଜ ଜ୍ଞାନ କେଉଁଟା, ଜଳ କିଏ ତିଆରି କରିଛନ୍ତି, ଭୂମି କିଏ ତିଆରି କରିଛନ୍ତି, ଆକାଶ କିଏ ତିଆରି କରିଛନ୍ତି, ଆତ୍ମା କେମିତି ରହିଛନ୍ତି, ଭଗବାନ କେମିତି ବୃକ୍ଷ ଲତା ତରୁଣ ତିଆରି, ଏ ସହଜ ଜ୍ଞାନ ଏଇଟା। ଭଗବାନଙ୍କୁ ଜାଣିବା ପାଇଁ କେମିତି ଭଗବାନ ଅଛନ୍ତି, ଯାହାକୁ ଦେଖିବ ଭଗବାନ ଯେଉଁଠି ଦେଖିବେ ସେଇଠି ଅଛନ୍ତି, ପ୍ରଭୁ ଦେଖ ପ୍ରଭୁଙ୍କର ଭଗବାନ କେମିତି ନା, ଯାହାକୁ ଦେଖିଦେବ ଯେଉଁ ତତ୍ତ୍ୱକୁ ତୁମେ ଦେଖିବ ସେଠି ପ୍ରଭୁ ଅଛନ୍ତି। କେମିତି ସୃଷ୍ଟି ଗୋଟେ ବୃକ୍ଷ ତରୁ ଲତା ଦେଖୁନା, ସବୁ ଫୁଲର ବାବୁଲି ଯେଉଁ ମଲ୍ଲି ଫୁଲ ଆଉ ଏଇଟା ଏଇ ଯେଉଁ ଝରା ସପାଳି, କ'ଣ କହୁଛ ତାକୁ ଝରା ସପାଳି କୁହନ୍ତିନି, ଆମର ଗଙ୍ଗ ଶିଉଳି ଦେଖୁଛ ନା, ତା ପତ୍ର କେମିତିକା, ପତ୍ର ଖାଇଛ, ଆଚ୍ଛା କିଛି ଖାଇନ, ସେଇ ନାଗି ରୋଗ ହେଉଛି ଆଉ, ଗଙ୍ଗ ଶିଉଳି ପତ୍ର ଖାଇବ ଆଉ ଜ୍ୱର ହବନି, ଗଙ୍ଗ ଶିଉଳି ପତ୍ର ମହୁରେ ଖାଇବ ଯଦି ତମ ରୋଗ ହବନି, ତମେ ଜ୍ୱର ଥାଉ ନଥାଉ ଗଙ୍ଗ ଶିଉଳି ପତ୍ର ଭାରି ଖସା, ତା ଫୁଲ ଦେଖିଲେ କିନ୍ତୁ ବାସନା, ଆଉ ତ କେଉଁ ବୈଜ୍ଞାନିକ ତାକୁ ରାତିରେ ଝଡ଼େଇ ଦେଉଛି, ଡାକିଲ ବୈଜ୍ଞାନିକ, ତମେ ସେନ୍ସର ଲଗେଇଛ ବା, ତା ଦେହରେ କିଏ ସେନ୍ସର ଲଗେଇଛି, ସୂର୍ଯ୍ୟ ଉଦୟ ପୂର୍ବରୁ ରାତିରେ ଫୁଟିବ ମହାମୟ ବାସ୍ୟ, କ'ଣ ଭଗବାନଙ୍କ ସୃଷ୍ଟି ଦେଖ, କ'ଣ ସେଥିରେ କିଏ ଲଗେଇଛି ତାକୁ, କେତେ ଫୁଲ ଥିବ ଦେଖ, କିଛି ଫୁଲ ଗୋଟେ ଦିନ ଫୁଲ ତା ଲାଗି ରହିଥିବ ଆମେ ସବୁ ଖୋଜିବ, କି ପ୍ରଭୁଙ୍କର ସୃଷ୍ଟି, ଲାଜକୁଳି ଲତା ଦେଖି ଜବାବ ଦେବ, ଲାଜକୁଳି ଛୁଇଁଦେଲେ କିଏ କିଏ ସେନ୍ସର ତିଆରି କରି ତା ଦ୍ୱାରା, ବୈଜ୍ଞାନିକ ସେଇଠି ତ ଭଗବାନ ଦେଖିବୁ ଆଉ ତାଙ୍କ ହେଡ଼ାମ କ'ଣ କଥା, ତାଙ୍କ ହେଡ଼ାମ କ'ଣ ଦେଖିବି ମୋବାଇଲରେ, ମୋବାଇଲ ନେଟ୍ରେ ତୁମେ ଦେଖିବୁ ଭଗବାନଙ୍କୁ ନା କ'ଣ, ସେଇଟା ଜଡ଼। ଏଠି ସବୁ ସବୁ ବସ୍ତୁରେ ତୁମେ ଭଗବାନଙ୍କୁ ଦେଖିବ, ସେ ଦେଖିବେନି। ସେମାନେ ଯୁକ୍ତି ନିତ୍ୟ ପଦାର୍ଥକୁ ସ୍ୱୀକାର କଲେ ସୁଦ୍ଧା ସହଜ ଜ୍ଞାନକୁ ଗ୍ରହଣ କରେ। ଏଇଟା ସହଜ ଜ୍ଞାନ ନା ନାହିଁ? ଏ ଫୁଲଟାକୁ ଦେଖିଲ ମନ ପଡ଼ିବ କି କି ଝଡ଼ି ପଡ଼ୁଛି, କେମିତି କେତେ କଷ୍ଟରେ କଡ଼ଟା ହେଉଛି, ରାତିରେ ଫୁଟିବ ଝଡ଼ି ପଡ଼ିବ ସାଙ୍ଗ ସାଙ୍ଗ କି ଭଗବାନଙ୍କର ସୃଷ୍ଟି। ନଡ଼ିଆ ଗଛ ଭାବିଲ ଦେଖୁଛ ନା, ନଡ଼ିଆ ଗଛ ତମ କେନାଲ ପାଖରେ ଅଛି, ସେ ପାଣି କେଉଁ ବାଟେ ପାଣି ଉଠେଇ ନେଇ ପଡ଼ ଭିତରେ ପାଣି ପୁରୁଛି, କ'ଣ ହେଲା କହୁଛି କାନ୍ଦି ବାହାରୁଛି, କୁହନ୍ତୁନି କାନ୍ଦି ବାହାରୁଛି। ତା ଭିତରେ କ'ଣ କିଏ ତିଆରି କରୁଛି, କିଏ କେଉଁ ବୈଜ୍ଞାନିକ ତିଆରି କରିବ କହିଲ? ତମେ ଫିଲ୍ଟର ଲଗେଇଦେବା, ପାଣି କନେକ୍ସନ ଦେଇକି ଫିଲ୍ଟର କରିକି ପାଣି ପିଉଛ, ସେ ଦେଖ ଜଳ ଭୂମିରେ ନେଇକି ତା ଚେରରେ ନେଇକି ଗଛ ଉପରେ ପୁଣି ଜଳ ଉପରକୁ ଯାଉଛି, ସେଠି ନଡ଼ିଆ ପୁଣି ଜଳ ମଧୁର ଜଳକୁ ନେଇ ସେ ଜଳ ରଖୁଛି, ପୁଣି ଜଳ କ'ଣ କରୁଛି, ସେ ଜଳ ପୁଣି ଶୁଖିଯାଉଛି, ଶୁଖି କ'ଣ ହେଉଛି ଦେଖ, ସେ ଜଳର ସେ ମାଟିରୁ କେତେ ମଧୁର ଶକ୍ତି ନେଇ ହେଉଛି, ଜଳ ପିଇ ଜଳ ପିଇଦେବ ତୁମ ଶରୀର ଭଲ ରହିବ, ପୁଣି ସିଏ ପକୋଇ ଜଳ ଶୁଖିଯାଉଛି, ସେ ପୁଣି ନଡ଼ିଆ ହେଉଛି। ସେଟା ଭଗବାନଙ୍କର ନା, ସକାଳ ଏଇଠି ଭଗବାନ ଦେଖିବ ନା, ଆଉ କେମିତି ଦେଖିବ? ଡାଳିମ୍ବ ଦେଖିଛ? ଡାଳିମ୍ବ କୋଉଠି ଦେଖିଛ? ଖାଲି ଖାନାଟା ପକେଇ ଦଉଛ ନା, ତୁମେ ଡାଳିମ୍ବ ଛଡ଼େଇବ ଡାଳିମ୍ବ, ଏଇଗୁଡ଼ାକ ମୁଁ ଆଜିକାଲି ଦେଖୁଛି ଅରିଜିନାଲ ଡାଳିମ୍ବ ନାହିଁ, ଡାଳିମ୍ବ କ'ଣ ଏଗୁଡ଼ା କେମିକାଲ ଦେଲାନି, ପୁରୁଣା ଡାଳିମ୍ବ ସବୁ ମୁଁ ଦେଖିଥିଲି। ଡାଳିମ୍ବ ଦେଖିବ ଖୋସା 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 କେମିତି ରହି ଦେଖିଛ, ପୁରା ଲାଗି 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 ଦେଇଥିଲି, ତା ଭିତରେ ଗୋଟେ 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 ସରୁ ସରୁ ଖୋସା ଦେଖେ ନା, ତା ଗୁଡ଼ା ଗୋଟିଏ ଭିତରେ ରହିଛନ୍ତି, କିଏ କାହାକୁ ଲାଗୁନା, ସଂସାର ସେ ଭିତରେ ଡାଳିମ୍ବ ଆଉ ନଡ଼ିଆଟା ଶୁଖିଗଲେ ତ କ'ଣ କୁହନ୍ତି ଓଡ଼ିଆରେ, ଖଡ଼ଖଡ଼ ଖଡ଼ଖଡ଼ି ବାଜି ଖୁରୁଡ଼ି ନଡ଼ିଆ କୁହନ୍ତୁ, ଖୁରୁଡ଼ି ନଡ଼ିଆ ଖଡ଼ଖଡ଼ି ବାଜି ଗୁରୁଦେବ ସେଇଟା କୁହ, ସଂସାରରେ ଏମିତି ରହିବ ଖୁରୁଡ଼ି ନଡ଼ିଆ ଭଳିଆ ରହିଥିବ, ଜଳ ଶୁଖିଏ ତା ଭିତରେ ରହିଛି ସିଏ, କିନ୍ତୁ ତାଠୁ ଅଲଗା ରହିଛି, ଭାବିଲେ ବୁଝିଲେ ତ, ଏଇଭଳିଆ ସଂସାର ଭିତରେ ରହିଥିବ, କେଉଁ କଥାରେ ମୁଣ୍ଡ କରିବେ, ଦେହ ଘଣ୍ଟେ ଖାଇଦେବ ରହିବି ଖିଚିଡ଼ି ଖାଇକି ଘରକୁ ବନ୍ଦ ଦେବି, ମୋର କ'ଣ ତା ପିଲା ଛୁଆ ତାଙ୍କର ଯାହା କରିବେ କରିବେ, ମୋର ବାବା ଘଣ୍ଟେ ମୋତେ ଖାଇବାକୁ ଦେଇଦିଅ, ତୁମ ସଂସାର ତୁମର ଚାଲ, ଖୁଡ଼ି ନଡ଼ିଆ ଭଳିଆ ଯଦି ରହିପାରିବ ସୁଖରେ ରହିବ। ଏଇଗୁଡ଼ାକର ଭଗବାନଙ୍କୁ ଦେଖିବ ନା, ଆଉ ଭଗବାନ କ'ଣ ସହଜ ଜ୍ଞାନ ଗୁଡ଼ାକ, କିନ୍ତୁ ସେମାନେ ସହଜ ଜ୍ଞାନରେ କେବେ ଆଶ୍ରୟ ନେବେନି, ଗୋଟେ ଫିଲୋସଫି ଦେଉଛନ୍ତି, ବହୁତ ଗୋଟେ ଫିଲୋସଫି ଭିତର ଆକାରରେ ଦେଉଛନ୍ତି। କେହି କେହି ଈଶ୍ୱରକୁ ଜଡ଼ବାଦୀ ମାନେ ଟୋଟାଲ ସ୍ୱୀକାର କରନ୍ତିନି ଚିତ୍ତତ୍ଵକୁ, ସେମାନେ ଟୋଟାଲ ମାନନ୍ତିନି, ତାଙ୍କ ସ୍ୱଭାବଟାକୁ ଚିତ୍ତତ୍ଵ ବୋଲି ମାନିବେ। ଆଚ୍ଛା ଦ୍ୱିତୀୟରେ କ'ଣ, ଆଉ ଜଣେ ଅଛନ୍ତି ସିଏ କ'ଣ କରିବେ, ସହଜ ଜ୍ଞାନକୁ ପରିତ୍ୟାଗ କରି କଳ ଯୁକ୍ତିର ଆଶ୍ରୟ କରିବେ। ଗୋଟେ ସିମ୍ପୁଲ କଥାଟା, ହରିନାମ ତୁମେ କର ଭଗବାନଙ୍କୁ ପାଇଯିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏଇଟା ସହଜ ଜ୍ଞାନ, ସିଏ ତାକୁ ଏତେ ମୁଣ୍ଡ କରିବେ, ନାମଟା କଲେ ପ୍ରଭୁଙ୍କୁ ପାଇଯିବ, ହରିନାମ କଲେ ଦେହ ଶୁଦ୍ଧ ହବ ମନ ଶୁଦ୍ଧ ହବ କୃଷ୍ଣଙ୍କୁ ପାଇବ। ଆଉ ପ୍ରକୃତି ତ ଛାଡ଼, ପ୍ରକୃତିରେ ଯେଉଁଠି ଯାହା ଦେଖିବ କ'ଣ ଭଗବାନ ରଖିଛନ୍ତି ଭାବିଲେ, ତମେ କି ଜାଣିନ ଆମକୁ କ'ଣ କହିବି, ମୁଁ ସବୁ ପଢ଼ୁଥିଲି, ମୋ ବହି ଗୁଡ଼ା ଅଛି, ଏବେ ତ ଧନ୍ଦାରେ ପଶିଗଲେ ଆଉ ନହେଲେ ମୁଁ ସେଗୁଡ଼ା ସବୁ ପଢେ, ପଢିକି ମୁଁ ସବୁ ଚିନ୍ତା କରେ। ଲାଜଗୁଳ ତ ଜାଣିଛ ନା, ଲାଜଗୁଳ ସେଇଟା ଦେଖୁଛ, ତାର ଔଷଧ ଗୁଣ କ'ଣ ଜାଣିଛ, ଯେଉଁଟା ହାତର କୁଣ୍ଡେଇ ଲାଗିଲେ ପୁରା ଘା ଫଳିଯାଏ, କ'ଣ ବିଛୁଆ ଦେଖନ୍ତି ନା, ତାର ଔଷଧ କ'ଣ କ'ଣ ଜାଣିଛ ଦେଖ, ସେ କେତେ ସେ ଲୋକ କୁହନ୍ତିନି ଏଇଟା ବିଛୁଆ ଦିଟା, ସେଗୁଡ଼ା ଲୋକ ବିଛୁଗତି ଅଛି ଉଠିକି ଫୋପାଡ଼ି ଦିଅନ୍ତି, ତାର ସବୁଠୁ ଔଷଧ ଗୁଣ ତା ପାଖରେ ଅଛି। ଚରକ ଯିଏ ପ୍ରଥମ ଆୟୁର୍ବେଦ କର୍ତ୍ତା, ସେ କହିଛନ୍ତି ବିଶ୍ୱର ଭଗବାନ ଯେତିକି ସୃଷ୍ଟି କରିଛନ୍ତି, ତରୁ ଲତା ସବୁ କୌଣସି ଗୋଟେ ବୃକ୍ଷ ନାହିଁ ଯେଉଁଥିରେ ତାର ଔଷଧୀୟ ଗୁଣ ନାହିଁ, ମଣିଷ ପାଇଁ ତିଆରି କରାହେଇଛି। ଆଉ ଭାବିଲେ ବୁଝୁଛ, ଦୁବ ଘାସ କ'ଣ କରୁଛି, ଦୁବ ଘାସ କ'ଣ କହିବି, ପ୍ରକୃତିରେ ଏଇଟା ସବୁ ସହଜ ଜ୍ଞାନ, ମଣିଷକୁ ଦେଖିବି ଜାଣିପାରିବେ, ଦୁବ ଘାସ ନାହିଁ ଲାଗୁଛି ଆମର ସବୁ ମଙ୍ଗଳିକ କାର୍ଯ୍ୟରେ, ବାଛୁରୀକି ଦୁବ ଘାସ ଦିଆଯାଏ, ଗୋମାତା ଦୁବ ଘାସ ଖାଇଲେ କ'ଣ ହବ, ଅଧିକା କ୍ଷୀର ଦେବ, ଯିଏ ଯାହାର ଶରୀରରେ କିଛି ପାଚୁନି ପକୁନି ମାନେ କ'ଣ ତାର ହଜମ ହୁଏ, ତା ଶରୀରର କୌଣସି ଏନର୍ଜି ଆଉ ନାହିଁ, କି କୌଣସି ମେଡ଼ିସିନ ଖାଇକି କୌଣସି ଜିନିଷରେ ତାର ଏନର୍ଜି ହେଉନି, ସେ କେବଳ ଗୋଟିଏ ଜିନିଷ, ତା ଏନର୍ଜିକୁ ରିଭାଇଭ୍ କରି ତା ସିଷ୍ଟମଟାକୁ ପୁରା ରିଭାଇଭ୍ କରିବ ଦୁବ ଘାସ, ସେଇଟା ତୁମେ ତୁମକୁ ଜାଣିବାକୁ ପଡ଼ିବ କେଉଁ ଷ୍ଟେଜ୍ରେ ଖିଆଯାଏ, ତୁମେ କହିବ ମୁଁ କାଲିଠୁ ଖାଇବି, କିନ୍ତୁ ଅନ୍ନ ଡାଲି ଖାଇ ଦୁବ ଘାସ ଗୁଡ଼ା କ'ଣ ଖାଇବି, ଯାହାର ବଦବଜମି ହବ, ସେଇଟା ଔଷଧଟା କାମ କରିବ, ଯେତେବେଳେ ତୁମର ପୁରା ସିଷ୍ଟମ ଫେଲ୍ ହେଇଗଲା, ପାକ ଶକ୍ତି ପୁରା ନଷ୍ଟ ହେଇଗଲା, ତାକୁ ପାଣି ମୁଁ ହଜମ କରିପାରୁନି, ତୁମ ସିଷ୍ଟମଟାକୁ ରିକଭରି କରିଦେବ ସେ କୋମଳ ଦୁବ ଘାସ ଚୋବେଇ ଚୋବେଇ ତା ରସ ଗୁଡ଼ାକୁ ଖାଏ, ଦୁବ ଘାସ ଅରୁଆ ଚାଉଳ ଦେଖିନ ବାଛୁରୀକୁ ବାଟିକି ଦିଆଯାଏ, ଜାଣିଛ ନା ସେ ବାଛୁରୀଟା ବହୁତ ପତଳା ହେଇଥିବ ତାର ରିଭାଇଭ୍ ହେଇଛ, ସେ ପ୍ରକୃତିରେ ଭଗବାନ ରଖିଛନ୍ତି, ତୁମେ କ'ଣ ମେଡ଼ିସିନ୍ ତିଆରି କରୁଛ, ସବୁ ଭଗବାନ ରଖିଛନ୍ତି, ଏ ସହଜ ଜ୍ଞାନ। ତେଣୁ ଗୋଟେ ଲୋକ ରହିଲେ ମୋଟେ ମାନିବେନି ଚିତତ୍ଵକୁ ସ୍ୱଭାବଟାକୁ ବଡ଼ ବୋଲି ମନେ କରିବେ, ଆଉ ଜଣେ ଜଣେ ଅଛନ୍ତି ମାନିବେ ସହଜ ଜ୍ଞାନକୁ ଗ୍ରହଣ କରିବେନି, ଯୁକ୍ତି କରିବେ କାହିଁକି ଏଟା ଭଗବାନ ହେବେ, କାହିଁକି ଠାକୁରଙ୍କୁ ପୂଜା କରୁଛ, କ'ଣ ଦରକାର ଏତେ ବଡ଼ ମନ୍ଦିର କରି ପଇସା ଖର୍ଚ୍ଚ କରିବା, ତାଙ୍କର ସବୁ ଯୁକ୍ତି ଅଛି। ଆଚ୍ଛା, କିନ୍ତୁ ସହଜ ଜ୍ଞାନକୁ ପରିତ୍ୟାଗ କରି ସର୍ବଦା ଯୁକ୍ତିର ଆଶ୍ରୟ କରିଥାନ୍ତି, ସେମାନେ ଜଡ଼ରେ ଯେତେ ପ୍ରକାର ଗୁଣ ଓ କର୍ମ ଦୃଷ୍ଟି କରନ୍ତି ସେ ସକଳ ସତର୍କତାର ସହିତ ଅତତ୍ ବୋଲି ପରିତ୍ୟାଗ କରି, ଅସତ୍ ବୋଲି ବୋଧେ ପରିତ୍ୟାଗ କରି ଅସ୍ପୃଷ୍ଟ ଜଡ଼ ବିପରୀତ ପଦାର୍ଥ ବୋଲି ଏଠି ଅନିର୍ଦ୍ଦେଶ ବ୍ରହ୍ମକୁ ହିଁ କଳ୍ପନା କରନ୍ତି, ତା ଆଉ କିଛି ନୁହେଁ। ସହଜ ଜ୍ଞାନକୁ ଗ୍ରହଣ କରିବେନି, ଯୁକ୍ତି କରିବେ, ଶେଷ କ'ଣ କହିବେ ବ୍ରହ୍ମ। ଯେତେବେଳେ ତୁମେ ଏଇ ଏଇ ଜଗତ ଜଗତର ସୃଷ୍ଟିଟାକୁ ଭଗବାନଙ୍କର ସୃଷ୍ଟି ବୋଲି ମାନିପାରିବେ, ତୁମେ ତାକୁ କ'ଣ କହିବ, ଭଗବାନ କ'ଣ କହିବ, ନିରାକାର ଆଉ ସେ କେଉଁଠି ଅଛନ୍ତି ଆମେ ତାଙ୍କ ସନ୍ଧାନଟା ପାଉନାହାନ୍ତି ନା। ତୁମେ ଆଗେ ଶକ୍ତିକି ଦେଖିବ, ତୁମେ ଶକ୍ତିକି ସେଇ ଯାଜପୁରରେ ସେଇ କ୍ଲାସ୍ଟା ଭଲ ଗୋଟେ ମୁଣ୍ଡ ଭଗବାନଙ୍କୁ ଦେଇଥିଲେ, ତୁମେ ଆଗେ ଶକ୍ତିକି ଦେଖିବ ତାପରେ ସାକ୍ଷାତ ଦେଖିବ, ସାକ୍ଷାତ ଶକ୍ତିକି ଆଗେ ଶକ୍ତିଟା ଦେଖିବ ଭଗବାନଙ୍କୁ, ଶକ୍ତି ଯାହା ଦେଖିବ ଏଟା ପ୍ରଭୁଙ୍କର ଶକ୍ତିଟା, ଶକ୍ତି ଦର୍ଶନଟା ପ୍ରଥମ, ସେଥିପାଇଁ ଭଗବାନ ଦଶ ମଧ୍ୟ ଏଇଟା ଶକ୍ତି ଦର୍ଶନ ଦେଲେ, ମୁଁ ଏତେ ଜଳ ଅପସୁ ରସ ଅପସୁ ଅଙ୍କନ୍ତେ ପ୍ରଭାସ ମିଶା ସେ ସୂର୍ଯ୍ୟ ହେଉ ଯାହା ସବୁ କହିଲେ ଶକ୍ତିଟା ସେଇ କଥା କହୁଛନ୍ତି। ସେମାନେ ଅନିର୍ଦ୍ଦେଶ ବ୍ରହ୍ମକୁ ହିଁ କଳ୍ପନା କରନ୍ତି, ତାଙ୍କର ଆଉ କିଛି ନାହିଁ, କେବଳ ମୋର ମାୟାର ବ୍ୟତିରିକ ପ୍ରକାଶ ମାତ୍ର, ତାହା ମୋର ନିତ୍ୟ ସ୍ୱରୂପ ନୁହେଁ, ମୋର ଏଇଟା ନିତ୍ୟ ସ୍ୱରୂପ, ମୋର ନିତ୍ୟ ସ୍ୱରୂପ ଏଇଟା, ତାଙ୍କୁ କେବଳ ମାୟାର ପ୍ରକାଶ ଗୁଡ଼ିକ ପ୍ରକାଶ ପ୍ରତୀୟମାନ, ସେ ବ୍ରହ୍ମକୁ ଦେଖିପାରନ୍ତିନି, କିନ୍ତୁ ଗୋଟେ ମାୟାର ପ୍ରକାଶକୁ ଏ ଯେଉଁ ଲାଗି ଗୋଟେ ଜାଳି ଦେଇକି ଆଖିରେ ଭାବିଲେ ତୁମେ ଯାଇଛ ସେ ସଂସ୍ଥାକୁ, ଜାଣିନ ଗୋଟେ ଲାଇଟ୍ ଜାଳି ଦେବେ ଆଉ କିଏ କିଏ ଓମ୍ ଲେଖିଦେଇ ଧ୍ୟାନ କର, ତୁମେ ତ ଆଖିଟା ବନ୍ଦ କରିଦେବ, ମୁଁ ବି ସେ କରୁଥିଲି ବାପା, ମୁଁ ତାଙ୍କ ସେ ସଂସ୍ଥାକୁ ଯାଇନି, ମୁଁ ସେ ଯୋଗ ପ୍ରଥମେ ଯେତେବେଳେ ଏ ରାସ୍ତାକୁ ଆସିଥିଲି ସେ ଶିବାନନ୍ଦଙ୍କ ବହି ପଢ଼ୁଥିଲୁ ନା, ତୁମେ ତ ଡିଭାଇନ୍ ଲାଇଫ୍ର ସେ ସବୁ ବହି ଗୁଡ଼ା ପଢ଼େ, ବିଷ୍ଣୁ ଲାଇଟ୍ ଗୁଡ଼ା, ସେତେବେଳେ ଆମେ ସେ ସେତେବେଳେ ଯୁକ୍ତ ଥିଲୁ, ତାଙ୍କ ତରଫରୁ ମା ମନ୍ଦିର ମୁଁ ଶିଖିଥିଲି ଗୋଟେ ଭଲ ଜିନିଷରେ, ତାଙ୍କର ଦୁଇଟା ଜିନିଷ ମୋତେ ପସନ୍ଦ ଲାଗେ, ସେସବୁ ଦେବାଦେବୀ ସବୁ ପୂଜା କରନ୍ତି, ଯେଉଁ ମନ୍ତ୍ର ତୁମେ ନିଅ ସେ ଆଡ଼ମିଟ୍ କରିଛନ୍ତି, କୃଷ୍ଣ ହେଉଛନ୍ତି, କୃଷ୍ଣଙ୍କୁ ପୂଜା କରିକି ପ୍ରାପ୍ତ ହେବା କଠିନ, ଆସି ହେଉଛନ୍ତି ଶ୍ରେଷ୍ଠ ଦେବତା ସେ ମାନିଛନ୍ତି, ଆଉ କଳିଯୁଗର ଧର୍ମ ମହାମନ୍ତ୍ର ସେଟା ଓଲଟା ଲେଖିଛନ୍ତି, ହରେ ରାମ ହରେ ରାମ 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 ହରେ 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 କୃଷ୍ଣ ମୁଁ ତାକୁ ଓଲଟା ଲେଖୁଥିଲି, ହରେ କୃଷ୍ଣ କାହିଁ ମୋତେ ଭଲ ଲାଗେନି, ହରେ ରାମ କାହିଁକି ମୁଁ କିଛି ବୁଝେନି, ହେଲା ଓଲଟା, ଆମେ ତ ଶୁଣିଛୁ ହରେ କୃଷ୍ଣ ହରେ କୃଷ୍ଣ, ଆଉ ସେ କହିଥିଲୁ ତୁମେ ଡାଇରୀରେ ଏତେ ଥର ଲେଖିବ, ଆମେ ତ ଯେତେବେଳେ କଲେଜ ପିଲା ଥିଲୁ ଗୋଟେ ସ୍ପିରିଚୁଆଲ ଲାଙ୍ଗୁଏଜ୍ ଗୋଟେ ମୁଁ ଲେଖୁଥିଲି, ମୋ ଡାଇରୀଟା ବହୁତ ଥିଲା, ତ କୁଆଡ଼େ ସବୁ କଲେଜରେ ହସେ ହଷ୍ଟେଲ ହେଇ ରହିଲି, ଛାଡ଼ି ତ ପଳେଇଲି, କେଉଁ କଥାରେ ସେଠି ତାଙ୍କ କଥା ମଙ୍ଗଳ ପଡ଼ିଗଲା। ହଁ, ସେ ମାୟାର ବ୍ୟକ୍ତିକୁ ଦର୍ଶନ କରନ୍ତି, ହଁ ସେ ବ୍ରହ୍ମ କଥା କହୁଛି, ଧ୍ୟାନ ତାଙ୍କରି ବହିରେ ମୁଁ ପଢ଼ିଥିଲି, ତୁମେ ଧ୍ୟାନ କଲେ କ'ଣ କ'ଣ କେଉଁ କେଉଁ ଷ୍ଟେଜ୍ ଆସିବ, ଏଇ ଯେଉଁ ଯୋଗ ଗୁଡ଼ାକ ନାହିଁ କି, ତୁମକୁ ନିଶ୍ୱାସକୁ ବନ୍ଦ କଲେ ତୁମ କାନରେ କେଉଁ ଶଙ୍ଖ ଶବ୍ଦ ଶୁଭିବ, ମୁଁ ଏଇଟା ଶୁଣିଥିଲି ସବୁ, ସେଥିରେ ପ୍ରାକ୍ଟିସ୍ କରୁଥିଲି, ସେସବୁ ଶ୍ୱାସ ବନ୍ଦ କରିଦେବ ସବୁ, ବନ୍ଦ କଲେ ଶଙ୍ଖ ଶବ୍ଦ ଆସିବ, ତାପରେ ଏଇ ଶବ୍ଦ ଆସିବ, ତାପରେ ସେ ଶବ୍ଦ ଆସିବ, ସେଟା ଆସେ ସବୁ, ତେଣୁ ସେଇଟା ସବୁ କଳ୍ପନା, ସେଇଟା ଯେମିତି ସେଇଟା ତ ଯୋଗଟା, ଏମାନେ କ'ଣ କରିବେ ଚିନ୍ତା କର, ଏଇ ଏଇ ଆଲୋକରେ ଭଗବାନ ଅଛନ୍ତି, ଭଗବାନ ତ କହିବେନି ବ୍ରହ୍ମ ଏଇଠି ଅଛନ୍ତି, ତୁମେ ଆଲୋକଟାକୁ ଚିନ୍ତା କରି କରି ମୁଣ୍ଡଟା ବିନ୍ଧିବନି କ'ଣ, ଏଇଟା ତା ଭିତରେ ତୁମେ ଶୋଇଯାଇଥିବ, ନହେଲେ ଆଲୋକ ବନ୍ଦ କରିଦେଲେ ଭାବିଲ ତୁମେ ଆଖି ବନ୍ଦ କଲ, ଆଖି ବନ୍ଦ କରି ଚିନ୍ତା କର ଗୋଟେ ଶୂନକୁ, ତାହେଲେ କ'ଣ କ'ଣ ମନେ ଆସିବ, ମହିନ୍ଦ୍ରା ଟ୍ରାକ୍ଟର ଏଇଟା ଆସିବ ନା, ଆଉ ସଂଗ୍ରାମ ଟ୍ରାକ୍ଟର ମକୁଟା ମକୁ ବସିଛି କି ନାହିଁ ସେଠି ଦୋକାନ, ତୁମେ ଆଖିଟା ବନ୍ଦ କରିବ, ଆଉ ଆଖିଟା ବନ୍ଦ କରି ଚିନ୍ତା କର, ତମ ଆଖିଟା ବନ୍ଦ କରିକି ଚିନ୍ତା କରିବ, ତମ ମୁଣ୍ଡରେ ଯୋଉଟା ଥିବ ସେଇଟା ଆସିବ, ଆଉ କେଉଁଟା ଆସିବ, ଆଜି ତୁମର ସେଠି ବିଜନେସ୍ ଆସିବ, ସେ ପ୍ରଶାନ୍ତ କହିବ ତୁମେ ଚିନ୍ତା କର, ସେ କାଲି ମୋତେ ଯିବାର ଅଛି ସେ ଅଫିସରେ, ଅଫିସରେ ଏଇ କାମଟା କରିଛି, ତୁମ ମୁଣ୍ଡରେ ଯୋଉଟା ଥିବ ସେ ଚିନ୍ତା ଆସିବ, ଧ୍ୟାନ ଗୋଟେ କ'ଣ କଳଯୁଗ, ଧ୍ୟାନଟା ରିଜେକ୍ଟ କରିଦିଆ, ତୁମେ ଧ୍ୟାନ ହେଲା କଳଯୁଗ ଦେଖ, ଦେଖୁ 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 ଜାଣିପାରୁନ ଭଗବାନ ଦେଖିଛ ବୋଲି, ଠିକ୍ ସେ କେମିତି ଜାଣିବ, ବୁଲିବ କେମିତି ଜାଣିବ କାଲି କେଉଁ କଲର୍ ଡ୍ରେସ୍ ଥିଲା କହିଲ? କାଲି କହୁନି ତ କେଉଁ କଲର୍ ଡ୍ରେସ୍ ପିନ୍ଧିଥିଲେ? ବ୍ଲୁ, ଧଳା, କାଲି ଧଳା ଧଳା କଲର୍ ତା ମଝିରେ ଇଏ ଥିଲା। ତେଣୁ ଦେଖ, ଆମେ ଦେଖୁଛେ ପ୍ରଭୁଙ୍କର ରୂପ, ଆଜି ଏମିତି ପିନ୍ଧୁଛନ୍ତି ଏମିତି ପିନ୍ଧୁଛନ୍ତି, ଆମର ଧ୍ୟାନ ଥିଲା ଏଇଟା ଭଗବାନଙ୍କ ରୂପକୁ ଦର୍ଶନ କରିବା। ଆଉ ଶୋଇବା ପୂର୍ବରୁ ସେ ରୂପଟା ମନ ରହିଛି, ତାହେଲେ ତୁମେ ଜାଣିବ ଠାକୁର ଆଜି ଦର୍ଶନ ହେଇଛନ୍ତି। ଶୋଇବା ପୂର୍ବରୁ ତୁମର ଭଗବାନ କେଉଁ ବେଶ ପୋଷାକ ପିନ୍ଧୁଛନ୍ତି, ତାଙ୍କ ମୁଖ କେମିତିକା, ସେଠି ଶୋଇବା ପୂର୍ବରୁ ଆମର ଗାଉଁଲେ ନାହିଁ ପ୍ରଣାମ କରିକି ଶୁଅନ୍ତି, ସେତେବେଳେ ଭଗବାନଙ୍କ ରୂପଟାକୁ ଚିନ୍ତା କର, ପ୍ରଭୁଙ୍କ ରୂପଟା ଏମିତି ସେତିକି ମନରେ ଆସୁଛି, ତୁମେ ଭଗବାନ ଦେଖିଛ ବୋଲି ଜାଣ। ଆମ ଧ୍ୟାନ ହେଲା ଆଖି ବନ୍ଦ ନାହିଁ, ଆମର ସେ ଆଖି ବନ୍ଦ କରିଥିଲା, ଗୋଟେ ହିମାଳୟ ଯୋଗୀ ଆସିଥିଲା, ସେ ଆଖି ଯୋଗୀଟା ସେ କହିଲା ଜଗନ୍ନାଥ ଧାମ ଗଲେ ମୁକ୍ତି ହେଇଯିବ। ସେ ଆସିଛି, ସେ ଆସିକି ସେ ବସିଲା ଧ୍ୟାନରେ ଏଠି କେଉଁଠି ପାଇଛି ପାଇଛି ତଳେ, ସେ ଯେଉଁ ଆମର ଗୋଡ଼ ବାହାରେ ବସିଲା। ଭଗବାନଙ୍କ ରୂପ ହେଠି ପ୍ରଭୁଙ୍କ ରୂପଟା ଦେଖିବ ନା, ଆମ ଧ୍ୟାନ ଏଇଟା। ଆଉ ଆଖିଟା ବନ୍ଦ କରି କଣଟା ଦେଖି, ଆଖିଟା ବନ୍ଦ କରି ତମ ମୁଣ୍ଡ ଭିତରେ ଯାହା ଅଛି ସେଇଆ ଦେଖିବ। ତାପରେ ବସିଲା ବସିଲା କଲା, କାହିଁକି ତ କିଛି ଜଣା, ଭଗବାନଙ୍କ ସ୍ୱରକୁ ଦେଖା ହବନି, କିଛି ହବନି। ତାପରେ ଭିତରକୁ ଗଲା, ଭିତରେ ଯାଇକି ସେ ଯେଉଁ କ'ଣ ଗରୁଡ଼ ଖମ୍ବ ପଛରେ ବସିଲା। ଠାକୁର କହିଲେ ତାକୁ ଗରୁଡ଼ କହିଲେ ତାକୁ ନେଇକି ଫୋପାଡ଼ିଦେଲେ ସେ ହିମାଳୟ, ଜଗନ୍ନାଥ କହିଲେ ଫୋପାଡ଼ିଦେ ତାକୁ ନେଇ ହିମାଳୟ, ତାହେଲେ ତାକୁ ହାତ ମନ୍ଦିର ବାହାରେ ପକେଇଲେ ଦୁଇ ତିନି ଥର କଛାଡ଼ିଲେ ଆଉ ସେ ପୁଣି ପଳେଇ ଆସି ଆଖିରେ ବସିବ। ସେଥିପାଇଁ ଆମର ମନା, ଆମର ଆଖି ଆଖି ଭଗବାନଙ୍କ ଆଗରେ ଆଖି ବନ୍ଦ କରା ହବନି, ଆଖି ବନ୍ଦ କରି ଭଗବାନ ଆଗରେ ଜପ ହବ ହବନି, ସେଭଳି ପ୍ରଭୁଙ୍କ ରୂପଙ୍କୁ ଦେଖି ହବ, ମନୁଷ୍ୟ ରୂପ ଚିନ୍ତା କରି। ଆଖି ବନ୍ଦ କରିବା ଭଗବାନଙ୍କ ଆଗରେ କ'ଣ, ଆଖି ବନ୍ଦ କରିକି ଯେ ଲୋକମାନେ ନାଇଁ ଆଖି ବନ୍ଦ କରି କ'ଣ କ'ଣ ଚିନ୍ତା କରି ତାଙ୍କୁ ଶିବ ରୂପ ପ୍ରକାଶ କରିଛନ୍ତି ନା, ସେଥିପାଇଁ ସେମାନେ ଆଉ କ'ଣ କରିବେ। ସେ ଅନିର୍ଦ୍ଦେଶ ବ୍ରହ୍ମ ଯେଉଁଟା ମାୟାର ଗୋଟେ ବିକାର, ସେଗୁଡ଼ା କଳ୍ପନା କରିବେ, ହଁ ହଁ ମୁଁ ତ ଆଲୋକଟା ଦେଖା, ତୁମ ଆଖିଟାକୁ ବହୁତ ସମୟ ବନ୍ଦ କରିଦିଅନ୍ତୁ, ତୁମ ଆକୃତିକେ ଗୋଟେ ରେ ଗୁଡ଼ା ସବୁ ବାହାରିଲା ବେଳେ ବାହାରିବ, ହଁ ଇଏ ତ ବ୍ରହ୍ମା ଆଉ ସେ ଏଇଟା ସବୁ ମାୟା ଗୁଡ଼ାକ ଆଉ ଲେଖିଦେଲେ ସେଇଟା ସିଏ କେବଳ ମୋର ମାୟାର ବ୍ୟତିରିକ ପ୍ରକାଶ ମାତ୍ର, ତାହା ମୋର ନିତ୍ୟ ପ୍ରକାଶ ନୁହେଁ। ପଛରେ ମୋର ଧ୍ୟାନ ଓ ଚିନ୍ତା ସେମାନେ କୌଣସି ପ୍ରକାର ଜଡ଼ଧର୍ମରେ ଆସିଲେ କରନ୍ତି। ଏଇଟା ଜଡ଼ଧର୍ମ ଗୁଡ଼ାକ ନା, ଏଇ ଯେଉଁ ଯେତେ ପ୍ରକାର ଧର୍ମ ଗୁଡ଼ାକ ଏଇଟା ଜଡ଼ଧର୍ମ। ସେଟା କ'ଣ ସହଜ ଧର୍ମଟାକୁ, କୃଷ୍ଣଙ୍କର ନାମ ରୂପ ବିଗ୍ରହକୁ ସହଜ ଧର୍ମ ଏଇଟାକୁ ମାନିପାରିଲେନି, ମାନି ନପାରିଲେ ସେ ଗୋଟେ ମାୟାର ବିକାର। ଏଇ ଚିନ୍ତନ କଳ୍ପନା କରି ଗୋଟେ ଜଡ଼ଧର୍ମକୁ ଆଶ୍ରୟ କରିବେ। ଏଇ ଏଇ ଭୟରେ ମୋର ସ୍ୱରୂପ ଧ୍ୟାନ ଓ ସ୍ୱରୂପ ପୂଜାରୁ ସେ ବିରତ ହୁଅନ୍ତି। ଗଲା ସ୍ୱରୂପ ଧ୍ୟାନଟା ଭଗବାନଙ୍କର, ସ୍ୱରୂପ ଧ୍ୟାନ କ'ଣ, କୃଷ୍ଣଙ୍କ ରୂପ, ମହାପ୍ରଭୁଙ୍କ ରୂପ, ତାଙ୍କ ଧ୍ୟାନ ତାଙ୍କ ପୂଜାରୁ ବିରୁଚ ହୁଅନ୍ତି। ସେଇ ଭୟ ଦ୍ୱାରା ସେମାନେ ପରମତତ୍ଵର ସ୍ୱରୂପରୁ ବଞ୍ଚିତ ହୁଅନ୍ତି। କେହି ବା ଜଡ଼ାତୀତ, କେହି ଜଡ଼ାତୀତ କିଛି ସ୍ଥିର ନ କରିପାରି କ୍ରୋଧାବିଷ୍ଟ ହୋଇ ଶୂନ୍ୟ ଓ ନିର୍ବାଣକୁ ପରମତତ୍ଵ। ଏଠି ଯେଉଁ ବିତରାଗ ଭୟ କ୍ରୋଧ, ଇଏ ଅର୍ଥ ଭୟ ରାଗ ଭୟ କ୍ରୋଧ ଇଏ ଅଲଗା ଅର୍ଥରେ ନେଲେ, ଆଉ ଭୟ କ'ଣ ରହିଲା, ଧ୍ୟାନକୁ ମାନେ ବ୍ରହ୍ମକୁ ଧ୍ୟାନ କରୁଛନ୍ତି ଭଗବାନଙ୍କର, ଏ ଯେଉଁ ପରମତତ୍ଵ ପରମସ୍ୱରୂପକୁ ସେ ଆଉ ପାଇପାରୁନାହାନ୍ତି। କାହିଁକି ସେ କହୁଛନ୍ତି ମୋର ମୁକ୍ତି ହବ କି ନାହିଁ, ହବ କି ନାହିଁ, ଭୟ ରହିଲା। ତେଣୁ ଏଇ ଜ୍ୟୋତିଟାକୁ ଧ୍ୟାନ କଲେ, ଆଉ ଦ୍ୱିତୀୟରେ କ'ଣ କଲେ, କେହି ଜଡ଼ାତୀତ କିଛି ସ୍ଥିର ନ କରିପାରିବେ, ଜଡ଼ର ଅତୀତ ଗୋଟେ କ'ଣ ଅଛି ନା କ'ଣ, ଏମିତି ସ୍ଥିର ନ କରିପାରିକି ସେମାନେ କ'ଣ କ୍ରୋଧାବିଷ୍ଟ ହେଇଯାଆନ୍ତି, କ୍ରୋଧାବିଷ୍ଟ ହେଇକି ଶୂନ୍ୟବାଦୀ, ଭଗବାନ ଭଗବାନ କେହି ନାହାନ୍ତି, ନିର୍ବିଶେଷବାଦୀ, ଦେଖିଲେ ନିର୍ବାଣ, ହେ ମୁକ୍ତି ହେଇଗଲେ ଗଲା, ଜଗତର କିଛି ନାହିଁ, ନିର୍ବାଣ ତତ୍ତ୍ୱ। ଆଉ ଏଇ ପ୍ରକାର ରାଗ ଭୟ କ୍ରୋଧ ପରିତ୍ୟାଗ ପୂର୍ବକ ମୋର ସର୍ବଦା ଦର୍ଶନ ଲେଖିଲେ କ'ଣ ସିଦ୍ଧାନ୍ତରେ, ସେ ବଡ଼ ଗୋଟେ ଆନାଲୋଜି କରି ଲେଖୁଛନ୍ତି ନା, ମାନେ ଗୋଟେ ବଡ଼ ତତ୍ତ୍ୱ ଲେଖୁଛନ୍ତି। ଏଇ ପ୍ରକାରେ ରାଗ ଭୟ କ୍ରୋଧ ପରିତ୍ୟାଗ ପୂର୍ବକ ମୋତେ ସର୍ବଦା ଦର୍ଶନ ଓ ମୋତେ ସମ୍ୟକ ଆଶ୍ରୟ ମତ୍ ସମ୍ବନ୍ଧ ଜ୍ଞାନ ଓ ତଥା ଆଭାସ ରୂପ ତପ ଦ୍ୱାରା ପୂତ ହୋଇ ଅନେକ ପ୍ରେମ ଅନେକ ଲାଭ କରିଛନ୍ତି। ପୂତ ମଦଭାବ ମାଗତା, ଏ ଯେଉଁ ମଦଭାବ ପ୍ରଭୁପଦ, ଦେଖ ପ୍ରଭୁପଦ ପ୍ରପଟରେ ବଡ଼ ବଡ଼ ପ୍ରପଟ ଦେଖ, ସେଥିରେ ପ୍ରପଦ ଲାଷ୍ଟ ପ୍ରେମା ପ୍ରାପ୍ତ ହବ, କେମିତି ପ୍ରାପ୍ତ ହବ, ଏଇଭଳି ରାଗ ଭୟ କ୍ରୋଧକୁ ପରିତ୍ୟାଗ କରି ମୋର ଦର୍ଶନ ସବୁବେଳେ କରିବ, ମୋ ଜ୍ଞାନ ସବୁବେଳେ କଥା ଶୁଣିବ, ଆଉ ମୋ ସମ୍ବନ୍ଧ ମୋ ସମ୍ବନ୍ଧ ସବୁବେଳେ ରଖିବ, ଭଗବତ ସମ୍ବନ୍ଧ। ଆଉ ତତ୍ ତତ୍ ଅଭ୍ୟାସ ରୂପ ତପ, ଏଇଟା ଆମର ତପଟା ତପ, ସେଇଟା ଆଉ ଭଗବାନଙ୍କର ଦର୍ଶନ ଆଳି ଦେଉଥିବ, ଭଗବାନଙ୍କର ଆରତି ଦେଉଥିବ, ତୁମେ ଆସୁନ, ଏଇଟା ଭଗବାନ ଦର୍ଶନ କରିବା ସୁଯୋଗ ଗୋଟେ ଆଉ, ପ୍ରଭୁଙ୍କୁ ଦର୍ଶନ କରିବ। ଆମର ସବୁ ବହୁତ ପ୍ରୋଗ୍ରାମ ସହିଗଲା ନା, ବହୁତ ପ୍ରୋଗ୍ରାମ ସହିଗଲା ବୋଲି ଆଗରୁ ମୁଁ ଦେଖିଛୁ ଆମର ପୁରୁଣା କାଳ ସାଧୁମାନେ ସେମାନେ ତା ମଠ ମହନ୍ତ ବି ଆସିବ ଆରତି ବେଳେ, ଆମର ଯେଉଁ ଦର୍ଶନ ଆରତିରେ ମଙ୍ଗଳାରତିରେ କମ୍ପଲସରୀ ସବୁ ଆମର, ତାଙ୍କର ସନ୍ଧ୍ୟାରତିରେ ବି ସେମାନେ ଆସି ଘଣ୍ଟି ବଜେଇବେ ଆଗେ। ଭଗବାନଙ୍କ ରୂପ ତାଙ୍କର ଆଉ କ'ଣ, ତାଙ୍କ ସେତେବେଳେ କ'ଣ କ୍ଲାସ ଫ୍ଲାସ ଥିଲା ନା କ'ଣ, ତାଙ୍କର ଆରତି ହେଲା କ୍ଲାସ। ପୂର୍ବ କାଳରେ କ'ଣ, ଯିଏ ଯାହା ପଢ଼ୁଥିଲେ ପଢ଼ୁଥିଲେ, ଆଉ ତାଙ୍କର ଆରତିଟା ତାଙ୍କର ଆରତି ବେଳେ ଆସିବେ, ଜୟଧ୍ୱନି ଦେବେ, କୀର୍ତ୍ତନ ବିର୍ତ୍ତନ ଗାଇଲେ, ତାଙ୍କର ଗଲେ, ପୁଣି ତାଙ୍କର ଯାଇ ତାଙ୍କର ଖାନାପିନା କଲେ, ପୂଜା ତାର ଭୋଗ ଲଗେଇଲା, ଚାଲ। ଆମର ତ ପ୍ରଚାର ପ୍ରୋଗ୍ରାମ ସବୁ ରହିଲା, କିନ୍ତୁ ଆମର ଏଇଟା ହେଉଛି ତପ। ଏଠି ଲେଖିଲେ, ମୋର ଦର୍ଶନ, ମୋର ଆଶ୍ରୟ, ମୋ ସମ୍ବନ୍ଧ ଜ୍ଞାନ, ତତ୍ ଅଭ୍ୟାସ ରୂପ ତପ ଦ୍ୱାରା, ଏଇ ଅଭ୍ୟାସ କରିକରି ତୁମେ ପୁତ ହବ, ପବିତ୍ର ହବ, ଆପଣ ଅନେକ ପ୍ରେମ ଲାଭ କରିଛ। ଚକ୍ରବର୍ତ୍ତୀଙ୍କର ସିଦ୍ଧ ସ୍ୱାମୀଙ୍କର ପଢ଼ିବା, କଥମ ଜନ୍ମ କର୍ମ କର୍ମ ଜ୍ଞାନ ତୋତ ପ୍ରାପ୍ତି ମିଶା, କିଭଳି ଖାଲି ଜନ୍ମ କର୍ମ ଜ୍ଞାନରେ ତୁମକୁ ମିଳିବ, ତୁମେ କେମିତି ତୁମେ ପ୍ରାପ୍ତ ହବ ନା ବିତର ଆଗତି, ଜନ୍ମକର୍ମ ଶ୍ରବଣ କଲେ ତୁମେ କେମିତି ମୋତେ ପ୍ରାପ୍ତ ହବ ନା ବିତରାଗ ହବାକୁ ପଡ଼ିବ, ବିତ ମାନେ କ'ଣ ତ୍ୟାଗ କରିବ। ଅହମ୍ ଶୁଦ୍ଧ ସତ୍ତ୍ୱ, ଶୁଦ୍ଧ ସତ୍ତ୍ୱବତା, ଶୁଦ୍ଧ ସତ୍ତ୍ୱବତା ଅଧର୍ମ ପାଳନ କରୋମି ଇତି ମଦୀୟମ୍, ଶୁଦ୍ଧ ସତ୍ତ୍ୱବତା ଧର୍ମ ପାଳନ କରୋମି ଇତି ମଦୀୟମ୍ ପରମ କାରୁଣିକ ଜ୍ଞାତ୍ୱା, ମୁଁ ହେଉଛି ଶୁଦ୍ଧ ସତ୍ତ୍ୱ, ଅହମ୍ ଶୁଦ୍ଧ ସତ୍ତ୍ୱ ଅବତାରେ ଧର୍ମ ପାଳନ କରୋମି ଇତି ମଦୀୟମ୍ ପରମ କାରୁଣିକ ଜ୍ଞାତ୍ୱା। ଦେଖ ଏଠି ବିତ ରାଗ ଅର୍ଥ କରୁଛନ୍ତି, ମୋ ପ୍ରତି କାହିଁକି ଆସକ୍ତି ବଢ଼େଇବ, ମୁଁ ହେଉଛି ଶୁଦ୍ଧ ସତ୍ତ୍ୱ, ମୁଁ ବିଭିନ୍ନ ଅବତାର ନେଉଛି ଆଉ ଧର୍ମ ପାଳନ କରୁଛି, ମଧ୍ୟମ ପରମକାରୁଣିକତ୍ୱ ଜ୍ଞାତ୍ୱା, ଭଗବାନ ଆପଣ ପରମକାରୁଣିକ, କିନ୍ତୁ ତାଙ୍କର ଯେଉଁ ସ୍ଥିତି ଅଛି କ'ଣ, କଥା ପଶିବା ପାଇଁ ସ୍ତ୍ରୀ ତା ପୂର୍ବ ଶ୍ଳୋକରେ ସେ କଥା କହିଛନ୍ତି ନା, କୁତି କହୁଛନ୍ତି କ'ଣ, ଆପଣ ମୋ ପାଇଁ ହିଁ ଆସିଛନ୍ତି, ମୋତେ କରୁଣା ଭଗବାନଙ୍କୁ ଯଦି ପ୍ରଭୁ ମୋତେ ଦୟା ଆପଣ କରୁଛନ୍ତି, ପରମକାରୁଣିକ ଜ୍ଞାତ୍ୱା ବିତ ବିଗତ ରାଗ ଭୟ କ୍ରୋଧ ଜେଭ୍ୟସ୍ତେ ଚିତ ବିକ୍ଷେପ୍ୟା ଭାବନାୟା ମନ୍ମୟା ମଦେକ ଚିତ୍ତ ଭତ୍ତ୍ୱା ମାମେବ ଆଶ୍ରିତା ସନ୍ତୋ ମତ ପ୍ରସାଦ ଲଭ୍ୟମ। ବାବା କେତେ ବଡ଼ ଲେଖିଛନ୍ତି, କେମିତି ତୁମେ ତପସ୍ୟାରୁ ଶୁଦ୍ଧ ହବ, କେମିତି କ'ଣ ଆମର ତପସ୍ୟା, କେମିତି ଆମେ ଶୁଦ୍ଧ ହବା ନା, ଭଗବାନଙ୍କର କଥା ଆମେ ଯେଉଁ ଶ୍ରବଣ କରୁଛେ କୀର୍ତ୍ତନ କରୁଛେ, ଆମର ଜ୍ଞାନ କ'ଣ ରହିବା ଦରକାର, ଭଗବାନ ଶୁଦ୍ଧ ସତ୍ତ୍ୱ ବିଭିନ୍ନ ଅବତାର ନେଇଛନ୍ତି, ଅବତାରରେ ଧର୍ମ ପାଳନ କରୁଛନ୍ତି, ପରମକାରଣିକ, ଏଇଟାକୁ ସବୁବେଳେ ଚିନ୍ତା କରିବ, ତାଙ୍କର କିଛି କାର୍ଯ୍ୟ ନାହିଁ, ସେ ଆସୁଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ଏଇଟା ଜାଣିକି ରାଗ ଭୟ କ୍ରୋଧ ଏ ତିନିଟାଙ୍କ ତୁମେ ତ୍ୟାଗ କରିପାରିବ। ଯେଉଁମାନେ ତ୍ୟାଗ କରିଛନ୍ତି ସେମାନେ ଚିତ୍ତ ବିକ୍ଷେପ ଅଭାବାତ୍, ସେମାନଙ୍କର ଚିତ୍ତ ବିକ୍ଷେପ ହବ, ବିତ ରାଗ ରହିଲେ, ଭୟ ରହିଲେ, କ୍ରୋଧ ରହିଲେ, ପ୍ରଭୁ ଆପଣ କାରୁଣିକ, ତାଙ୍କ ସେବାର ରହିଲେ, ତାଙ୍କୁ ଚିନ୍ତା କଲେ, ତାଙ୍କ କରୁଣାକୁ ଚିନ୍ତା କଲେ, ତୁମର ତିନିଟା ଜିନିଷ ଯିବ। ସମ୍ପାଦକଟା ମତ ଚିତ୍ତ ବିକ୍ଷେପ ଅଭାବାତ୍ ମନ୍ମୟା ମଦେଇକ ଚିତ୍ତ ଭତ୍ତ୍ୱା, ଚିତ୍ତ ବିକ୍ଷେପ ଯେତେବେଳେ ନ ରହିଲା, ଚିତ୍ତ ଏଣେ ତେଲ ନଗଲା, ଭଗବାନଙ୍କ ପ୍ରତି ଚିତ୍ତ ଗଲା, ମାମିବ ଉପାଶ୍ରିତା ସନ୍ତୁ ମୋତେ ଏକମାତ୍ର ଉପାସନା କରନ୍ତି। ଆମେ ଉପାସନା କଲେ କ'ଣ, ରାଗ ଭୟ ଦୋଷ ରହିଲା, ତୁମେ ଚିତ୍ତ ବିକ୍ଷେପ ରହିଲା, ଆସକ୍ତିଟା ଏମିତି ରହିଲା ସେମିତି ରହିଲା, ଆଉ ତୁମର ଆଉ କ'ଣ ଠାକୁର ପୂଜା କରିଦେଇକି ମୋତେ ମୋର ଯିବାର ଅଛି, ନନାର ଯେମିତି କ'ଣ ଅଛି, ଆଜି ବାହାଘର କଲ୍ ଅଛି, କାଲି ସେ କାହାର ଯଜ୍ଞ, ସେ କେମିତି ଠାକୁର ପୂଜା କରିବ, ଧର ହିଁ ଭଲ ଭଲ ପଳଦି ମଝିବାର ଅଛି, ମୋର ଏତେ ଏତେ ଦୋକାନ ବୁଲିବାର ଅଛି, ଦୁଇ ଜଣଙ୍କୁ ଦେଖିବ କେମିତି ଆସିବେ, ବ୍ରାହ୍ମଣଙ୍କୁ ଦୁଇ ଜଣଙ୍କୁ ଦେଖିବ, କେତେବେଳେ ଦୋକାନ ପୂଜାବାଲା ଗାଡ଼ି ପୂଜାବାଲା ଦେଖିଯିବା ବୋଲିବୁ, କେମିତିକା ତରବର ଦୌଡ଼ିବେ ଖାଲି, ଆଉ ଯେତେ ଗାଡ଼ି ପୂଜା କରିବେ ସେ ନାଇଟ୍ ବସ୍ ଗୁଡ଼ାକ ସବୁ ମୁଁ ଲେଖିବେ, ସେ ଏମିତି ଏମିତି କରିବେ, ଦେଖିକି ସବୁ ନାଇଟ୍ ବସ୍ରେ ବସେ ନା, ସେ ତାର କରିବେ, ସେ ଚନ୍ଦନ ଟିପା ବଢେ, ସେ 10 ଟଙ୍କା ଇଏ ବଢେଇବ, କିଏ ଡ୍ରାଇଭର ତା ମୁଣ୍ଡ ଟିକେ ମାରିଦେବ ଗାଡ଼ି ଆଗରେ, ସେ ଓଙ୍ଗ ଲେଖିକି କ'ଣ କ'ଣ ସବୁ କ'ଣ ତାର କରିଦେବ, ସେ ଦୌଡ଼ା ଦୌଡ଼ି କରୁଥିବ। ଆଉ ଦୋକାନ ପୂଜା ମାସିକିଆ ପଇସା ନା ତାଙ୍କର ସେଇଟା ଉଠୁଥିବେ ଇଏ ଆମ ବେପାର ସେମିତି ନୁହେଁ, ଆମର ଆମର ପୂଜାଟା ସେମିତି ନୁହେଁ, ଆମର ଭଗବାନ ପ୍ରତି ପ୍ରଭୁ କାରୁଣିକ ସିଏ ମୋତେ ଦୟା କରିବେ, କାରୁଣିକ ମାନେ କ'ଣ ସିଏ ମୋତେ ଦୟା କରିବେ, ମୁଁ ମୋର ଦୟାଟା ଦରକାର, ମୋ କୃପାଟା ଦରକାର, ମୁଁ ମରିଯିବି, ମୁଁ ଭିତର ଆଗ ଭୟକୁ କାଢ଼ିପାରିବିନି, ଆସକ୍ତି କାପ ଚାଲି ଆସିବ, ଭୟ ଚାଲି ଆସିବ, କ୍ରୋଧ କ୍ରୋଧ ମାନେ କ'ଣ କ୍ରୋଧ ଦୋଷ ବି ଚାଲି ଆସିବ, ଏଇଟା ଭାବିକି ତାଙ୍କର ଆଶ୍ରୟ ନେବେ। ମତ୍ ପ୍ରସାଦ ଲଭ୍ୟୁ ଯଦ ଆତ୍ମଜ୍ଞାନ ଚହ, ମୋ ପ୍ରସାଦରେ ମୋ କୃପାରେ ତୁମେ ଆତ୍ମଜ୍ଞାନ ଲାଭ କରିବ, ତପସ୍ୟା ପରିପାକ ହେତୁ ମୋର କୃପାରେ ଯେଉଁ ଆତ୍ମଜ୍ଞାନ ଲାଭ କରିବ ସେଟା ହେଲା ପ୍ରକୃତ ତପସ୍ୟା, ସେ ତପସ୍ୟାରେ ତୁମେ ପରିପାକ ହେଇଯିବ, ପରିପାକ ମାନେ କ'ଣ ପକ୍କୁ ହେଇଯିବ। ସ୍ୱଧର୍ମେ ଦ୍ୱନ୍ଦ୍ୱୈକ ଅଭାବାତ ଏବ ତିନ ଜ୍ଞାନ ତପସା ପୁତା ଶୁଦ୍ଧା ନିରସ୍ତା ଅଜ୍ଞାନ ତତ୍ କାର୍ଯ୍ୟ ଅମଲାସନ୍ତୁ ମଦ୍ଭାବ ମତ୍ ସାଯୁଜ୍ୟମ ପ୍ରାପ୍ତ ଭାବ ନ ତୁ ଅଧୁନିବ ପ୍ରବୃତ ଏମ୍ ମଦ୍ ଭକ୍ତି ମାର୍ଗ ଇତ୍ୟାଦି। ବହୁତ ବ୍ୟକ୍ତି ଏଇଭଳି ଆତ୍ମଜ୍ଞାନ ଲାଭ କରି ମୋ କୃପାରେ ମୋତେ କାରୁଣିକ ବୋଲି ଜାଣି ମୋର ଆଶ୍ରୟ ନେଇକି ପବିତ୍ର ହେଇକି ଏ ନିରସ୍ତ ଅଜ୍ଞାନ ତତ୍ କାର୍ଯ୍ୟ ମଲା, ଅଜ୍ଞାନ ରହୁଛି ଗୋଟେ ମଳ ଗୁଡ଼ାକ ଆସୁଛି ନା, ଆଉ ମୁଁ ଯେତେବେଳେ ଆତ୍ମଜ୍ଞାନଟା ଦେଇଦେଲି ପବିତ୍ର ସିଏ ହେଇଗଲେ ଏ ମଳକୁ ସବୁ ଛାଡ଼ିଦେବେ। ଆଉ ମତ୍ ଭାବମ ଏଠି ମତ୍ ଭାବଟା ସେ ଲେଖିଲେ, ଆମର ଲେଖିଲେ ପ୍ରେମ, ଇଏ ଲେଖିଲେ ସାଯୁଜ୍ୟ, ସାଯୁଜ୍ୟ ଭଗବାନଙ୍କ ପାଖରେ ଶରୀର, ସାଯୁଜ୍ୟ ଦୁଇ ପ୍ରକାର ନା, ଗୋଟେ ବ୍ରହ୍ମ ସାଯୁଜ୍ୟ, ଗୋଟେ ଈଶ୍ୱର ସାଯୁଜ୍ୟ, ଭଗବାନଙ୍କ ଶରୀରରେ ମିଶିଯିବା, ଆମର ପ୍ରେମ ଅର୍ଥ ଲେଖିଲେ, ଏଠି ଭକ୍ତି ମାର୍ଗ ଲେଖିଲେ କିନ୍ତୁ ସାଯୁଜ୍ୟ ଲେଖିଲେ। ମହାପ୍ରଭୁ କ'ଣ କହିଲେ, ବ୍ରହ୍ମ ସାଯୁଜ୍ୟ ହୋଇଥାଏ ଈଶ୍ୱର ସାଯୁଜ୍ୟ ଦିଖ, ସାଯୁଜ୍ୟ ଦୁଇ ପ୍ରକାର, ଗୋଟେ ବ୍ରହ୍ମ ସାଯୁଜ୍ୟ, ଗୋଟେ ଈଶ୍ୱର ସାଯୁଜ୍ୟ। ବ୍ରହ୍ମ ସାଯୁଜ୍ୟ କ'ଣ, ବ୍ରହ୍ମଜ୍ୟୋତିରେ ଲୀନ ହବା, ଏ ଯେଉଁ ଅଲେଖିଆ ହବା, ତାଙ୍କ ମୁଁ ଏନ୍ତା କରି ତାଙ୍କର ସେ ଆମିଷ ଆମିଷ ଗୁଡ଼ା ଖାଉଛନ୍ତି, ଗୋଟେ ସେଗୁଡ଼ାକ ଆଉ କ'ଣ, ଶୁଦ୍ଧ ତୁମେ ସେ ବ୍ରହ୍ମଙ୍କୁ ପ୍ରକୃତରେ ଧ୍ୟାନ କରିବ, ବ୍ରହ୍ମ କୃଷ୍ଣଙ୍କର ଅଙ୍ଗକାନ୍ତି, ଆଉ ତୁମେ ଯଦି ସେଗୁଡ଼ାକ ମାନିବନି ଆଣି କୃଷ୍ଣଙ୍କୁ ନିନ୍ଦା କରିବ, ତୁମେ କେଉଁ ବ୍ରହ୍ମର ଫଳ ମିଳିବ, ଗୀତା କହିବ ପୁଣି କୃଷ୍ଣଙ୍କୁ ନିରାକାର କରିବ ପୁଣି କୃଷ୍ଣ ଗାଳିଦେବ, ସେ ମାୟା ବିଷ ମାୟା ସ୍ୱରର ମାୟା ଧରିଥିଲେ, ତୁମକୁ ବ୍ରହ୍ମର ଫଳ ମିଳିବ। ଏ ବ୍ରହ୍ମବାଦୀମାନେ ସବୁବେଳେ ଜାଣନ୍ତି ଏଇ ଭଗବାନଙ୍କ ଅଙ୍ଗକାନ୍ତି ବୈକୁଣ୍ଠ ବା ଗୋଲକୁରୁ ଯେଉଁ ଆସୁଛି ଜ୍ୟୋତି ତା ଦେହରେ ମିଶିଯିବା, ତାକୁ ବ୍ରହ୍ମବାଦୀ କୁହାଯାଏ, ସେଟା ବ୍ରହ୍ମ ସାଯୁଜ୍ୟ। ଭଗବାନ ଯେଉଁ ଅସୁରମାନଙ୍କୁ ମାରନ୍ତି ସେମାନେ ସେ ବ୍ରହ୍ମ ସାଯୁଜ୍ୟ ପ୍ରାପ୍ତ ହୁଅନ୍ତି, ଆଉ ଗୋଟେ ହେଲା ଈଶ୍ୱର ସାଯୁଜ୍ୟ, ସେମାନେ ଚାହାନ୍ତି ସାକ୍ଷାତ ଈଶ୍ୱରଙ୍କ ଦେହରେ ମିଶିବା ପାଇଁ, ମୁଁ କୃଷ୍ଣଙ୍କ ଦେହରେ ଚାଲିଗଲେ ଗଲେ ଆନନ୍ଦ ରହିବେ, ଆଉ ଈଶ୍ୱର ସାଯୁଜ୍ୟ କିଏ ଚାହୁଁଥିଲେ, ମୀରାବାଈ ସେମାନେ ତାଙ୍କୁ ରିଜେକ୍ଟ ଜୀବ ଗୋସ୍ୱାମୀ ରିଜେକ୍ଟ କରିଦେଲେ, ଜୀବ ଗୋସ୍ୱାମୀ ପ୍ରଥମ ଭଲ ପାଇଲେ, ପ୍ରଥମ ଭଲ ଲାଗିଲା ତାଙ୍କୁ, କାହିଁକି ସେ କହିଦେଲେ ନା ଯୁବ ଯୁବ କୌଣସି ନାରୀକୁ ଆଲାଉ କରନ୍ତିନି ପାଖକୁ, ତାଙ୍କୁ ଭାରି ଷ୍ଟ୍ରିକ୍ଟ ଥିଲେ, ସେମାନେ କାହିଁକି ଚେଲା କରୁ, କେଉଁ ନାରୀକି ଚେଲା କରୁଥିଲେ ନା କ'ଣ, ସେ କୌଣସି ନାରୀକୁ ଚେଲା କରନ୍ତି, ଆସନ୍ତା ଆଚାର୍ଯ୍ୟ ନା, ସେମାନେ ଶିକ୍ଷା ଦେଇକି ଯିବେ ପରମ୍ପରା ପାଇଁ, ଶିଷ୍ୟ କହିଲେ ନାହିଁ ସେ ବ୍ରହ୍ମଚାରୀ, ବ୍ରହ୍ମଚାରୀ ମାନେ ସେ ମୋ ଗୁରୁଦେବ ବ୍ରହ୍ମଚାରୀ, ସେ କେବେ ଦେଖିବେନି ନାରୀର, ନାରୀ ସହ ବାର୍ତ୍ତାଳାପ କରିବେନି, ଏଠି ନାରୀ କିଏ, ଏଠି ସମସ୍ତେ ପୁରୁଷ, ମୀରାବାଈକି ବଡ଼ କରନ୍ତି ଏଥିରେ, କିନ୍ତୁ ସେ ଆଣନ୍ତିନି ଯେ ଯୁବ ଗୋସ୍ୱାମୀ, ଆମର ଯୁବ ଗୋସ୍ୱାମୀ ତାଙ୍କୁ ରିଜେକ୍ଟ କରିଦେଲେ, କିନ୍ତୁ କେତେ କୁହନ୍ତି ଯେ ମୀରାବାଈ ସାଙ୍ଗରେ ଯୁବ ଗୋସ୍ୱାମୀଙ୍କ ସାକ୍ଷାତ ହେଇନି, ଆମର ପଢ଼ୁଥିଲୁ ଗୋଟେ ଆର୍ଟିକଲ, ସେ କାଲକୁଲେସନ୍ କରି କହୁଛନ୍ତି, ଆଉ ଯଦି ବି ସାକ୍ଷାତ ହେଇଛି ବି ଯୁବ ଗୋସ୍ୱାମୀ ତାଙ୍କୁ ରିଜେକ୍ଟ କରିଛନ୍ତି, ସାଙ୍ଗେ ସାଙ୍ଗେ ଦୁଇ ପଦ କଥାଙ୍କୁ ରିଜେକ୍ଟ କରିଦେଲେ, କାରଣ ଯୁବ ଗୋସ୍ୱାମୀ ସାଙ୍ଗରେ ଡିସ୍କସନ୍ ଆରମ୍ଭ ହେଲା ଯୁବ ଗୋସ୍ୱାମୀ ବୁଝିପାରିଲେ ଈଶ୍ୱର ସାଯୁଜ୍ୟ ଜାଣୁଛନ୍ତି, ଆଉ ଭଜନଟା ସେ ଲେଖିନାହାନ୍ତି କ'ଣ ମୋର ମୋର କେହି ନାହାନ୍ତି ସେ, କିନ୍ତୁ ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କ ଶରୀରରେ ପ୍ରବେଶ କରିବା, ମହାପ୍ରଭୁ ତାକୁ ଧିକ୍ ବୋଲି କହିଲେ, ଆରେ ଯେଉଁ କୃଷ୍ଣଙ୍କର ସେବା କରିବା ପାଇଁ ରାଧାରାଣୀ ଆଜି ଦାସୀ ହେଇଛନ୍ତି, ସେ ଏତେ ଆନନ୍ଦ ଦିଅନ୍ତି ସମସ୍ତଙ୍କୁ, ତାପରେ ଜଙ୍ଗମ ସମସ୍ତେ ଯେମିତି କୃଷ୍ଣଙ୍କୁ ସେବା କରିବା ପାଇଁ, ତୁମେ ତାଙ୍କ କିନ୍ତୁ ସ୍ୱାର୍ଥ ନା ପାଇଁ ତାଙ୍କ ସର୍ବୋତ୍ତମ ଦିଶିବା ପାଇଁ ଚାହୁଁଛ, ବ୍ରହ୍ମବାଦୀର ତୁମେ ଧିକ୍, ସେ କଥା ସେ କହୁଛନ୍ତି, ତେଣୁ ସାଯୁଜ୍ୟ ପ୍ରାପ୍ତ ବହବ, ବହୁତ ଏଇଭଳି ସାଯୁଜ୍ୟ ପ୍ରାପ୍ତ ହେଇଛନ୍ତି, ଗୋଟେ ସୁନ୍ଦର କଥା ଲେଖିଲେ, ନ ତୁ ଅଧୁନେଇବ ପ୍ରବୃତ ଏମ୍ ମତ ଭକ୍ତି ମାର୍ଗ ଇତି ଅର୍ଥ, ଅର୍ଜୁନ ଏ ଯେଉଁ ଶ୍ରବଣ କୀର୍ତ୍ତନ କଥା ମୁଁ କହିଲି ପୂର୍ବରୁ, ଜନ୍ମକର୍ମ ଏ ଭକ୍ତି ମାର୍ଗଟା ଏଇଟା ଅଧୁନା ନୁହେଁ, ଏବେକାର ନୁହେଁ, ସେ କଥା କହୁଛନ୍ତି, ନ ତୁ ଅଧୁନେଇବ ଏଇଟା ବର୍ତ୍ତମାନର ନୁହେଁ, ତଦେବ ତାନ୍ୟମ୍ ବେଦ ସର୍ବାଣୀ ଇତ୍ୟାଦି ନା ବିଦ୍ୟା ଅବିଦ୍ୟା ଉପାଧି ଭ୍ୟୋ ତତ୍ ପଦାର୍ଥ ଈଶ୍ୱର ଜୀବ ପ୍ରଦର୍ଶ୍ୟମ ଈଶ୍ୱର ଚ ବିଦ୍ୟା ଭାବିନ ନିତ୍ୟ ଶୁଦ୍ଧତ୍ଵ ଜୀବସ୍ୟ ଚ ଈଶ୍ୱର ସୂର୍ଯ୍ୟ ପ୍ରସାଦଲବ୍ଧ ଜ୍ଞାନ ଏଣମ୍ ଅଜ୍ଞାନ ନିବୃତ୍ତି ଶୁଦ୍ଧସ୍ୟ ସ୍ରୋତସ୍ଥିତ ଅଂଶେନମ୍ ତଦେକ ମୁକ୍ତି ଇତି ଦ୍ରଷ୍ଟବ୍ୟମ୍ ସମ୍ବାଦ ସେ ତମ ସିଦ୍ଧାନ୍ତରାବ ରଖିବେ ତାଙ୍କର ସାର୍ବଜନୀନ ଟିକାନା ତଦେବ ତାନ୍ୟହମ୍ ବେଦ ଶର୍ମାଣି ନତ୍ୱବେଥ ପରନ୍ତ ଅର୍ଜୁନ ପଚାରିଲେ ନା ଆପଣଙ୍କର ଭଉଣୀ ମେ ବ୍ୟତୀତାନି ଜନ୍ମାନି ତ ପଚାରିଛୁନ ତାନ୍ୟହମ୍ ବେଦ ଶର୍ମାଣି ନତ୍ୱବେଥମ୍ ପରନ୍ତ ତୁମର ବହୁ ଜନ୍ମ ଯାଇଛି ମୋର ବହୁତ ଜନ୍ମ ତେଣୁ ଜୀବନ ଯେଉଁ ଅଜ୍ଞାନଟା ରହିଛି ଏଟା କେବେ ଜୀବନ ସେଟା ସେ ଦେଖାଉଛନ୍ତି ବିଦ୍ୟା ଅବିଦ୍ୟା ଉପାଧି ବିଦ୍ୟା ଓ ଅବିଦ୍ୟା ଉପାଧି ଉପାଧି ଲାଗି ଯାଇଛି ଅବିଦ୍ୟା ତାର ରହିଛି ତତ୍ ପଦାର୍ଥ ଈଶ୍ୱର ଜୀବ ପ୍ରଦର୍ଶ୍ୟମ୍ ଭଗବାନ ପାଖରେ ବିଦ୍ୟା ଅଛି ଜୀବ ପାଖରେ ଅବିଦ୍ୟା ଅଛି ଅବିଦ୍ୟାଗ୍ରସ୍ତ ତତ୍ ପଦାର୍ଥ ଈଶ୍ୱର ଜୀବ ପ୍ରଦର୍ଶ୍ୟ ଈଶ୍ୱର ଚେ ଅବିଦ୍ୟା ଅଭାବ ଏନ ଈଶ୍ୱରଙ୍କର ଅବିଦ୍ୟା ନାହିଁ ସେଥିପାଇଁ ତାଙ୍କର ଗୁଣ ରୂପ ଲୀଳା ସବୁ ଚିନ୍ମୟ ନିତ୍ୟ ଶୁଦ୍ଧତ୍ୱା ସେ ନିତ୍ୟ ଶୁଦ୍ଧ ଜୀବସ୍ୟ ଚ ଈଶ୍ୱର ପ୍ରସାଦ ଲବ୍ଧ ଜ୍ଞାନ ନ ଜୀବକୁ ଈଶ୍ୱରଙ୍କର ପ୍ରସାଦ ଲବ୍ଧ ଜ୍ଞାନ ବୁଦ୍ଧି ଲବ୍ଧ ଜ୍ଞାନ ନୁହେଁ ଆମର ସବୁବେଳେ କୃପା ଲବ୍ଧ ଜ୍ଞାନ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ ସମୁଦ୍ରତା ମୃତ ସଂସାର ନୁହଁ ଚତୁର୍ଶ୍ଳୋକରେ କହିଲେନି ନାଶ ଆମେ ଆତ୍ମଭାବସ୍ତୁ ଜ୍ଞାନ ଦୀପୀ ନ ଭାସ୍ୱତି ଭଗବାନ ସବୁ ଦିଅନ୍ତି ସେଲ୍ଫ ରିଲେସନଟାକୁ କ'ଣ ସେଲ୍ଫ ରିଲେସନ ମାନେ ଅର୍ଥ ହେଉଛି ଏହା ଭଗବାନ ଯେଉଁ ଜ୍ଞାନଟା ଦେବେ ସେ ଜ୍ଞାନଟା ତାର ଆତ୍ମାନୁଭୂତି କୁହାଯାଏ ସେଟା ପ୍ରଭୁଙ୍କର ଆମେ ସ୍ୱଶ୍ରଦ୍ଧା କରିବା ସବୁ କରିବା କିନ୍ତୁ ପ୍ରଭୁଙ୍କର ଜ୍ଞାନ ସେ କହୁଛନ୍ତି ଅବିଦ୍ୟା ଅଭାବେନ ନିତ୍ୟଶୁଦ୍ଧ ଜୀବସ୍ୟ ଚ ଈଶ୍ୱର ପ୍ରସାଦ ଲବ୍ଧ ଜ୍ଞାନେନ ଅଜ୍ଞାନ ନିବୃତ୍ତି ଈଶ୍ୱର ଈଶ୍ୱରଙ୍କର କୃପାରେ ଯେଉଁ ଜ୍ଞାନ ଲାଭ ହେବ ସେଥିରେ ଅଜ୍ଞାନ ନିବୃତ୍ତି ହେବ ଶୁଦ୍ଧସ୍ୟ ସେ ଶୁଦ୍ଧ ହେବ ସ୍ୱତଃ ଚିଦ ଅଂଶେନ ସେ ଯେହେତୁ ଚିଦ ଅଂଶ ଶୁଦ୍ଧ ହେଇପାରିବ ତା ଦେହରେ ଗୋଟେ ମାୟା ଆବରଣଟା ଲାଗିଯାଇଛି ତେଣୁ ଈଶ୍ୱର ଯେତେବେଳେ କୃପା କରି ତାକୁ ଲବ୍ଧ ଜ୍ଞାନଟା ଦେବେ ତାର ଅବିଦ୍ୟାଟା ପଡ଼ିବ ସେ କଥା ବୁଝୁ ତଦେକ ମୁକ୍ତି ବିଧି ଦ୍ରଷ୍ଟବ୍ୟ ସେତେବେଳେ ସେ ଜୀବନ ଯାଇ ମୁକ୍ତି ହେବ ତେଣୁ ମୁକ୍ତି ହେଇପାରିବ ବୀତରାଗ ଭୟ କ୍ରୋଧରେ ଦେଖେଇଲେ ଏସବୁ ସାରିଦେବା ନ କେବଳ ଏକମ୍ ଏବ ଆଧୁନିକ ଏବ ମତେ ଜନ୍ମ କର୍ମ ତ ତତ୍ତ୍ୱଜ୍ଞାନ ମାତ୍ର ମାମ ବାପରନ୍ତି ଅପିତୁ ପ୍ରାକ୍ତନମ ଅପି ପୂର୍ବପୂର୍ବ କଳ୍ପମ ଅବତୀର୍ଣ୍ଣ ସେ ମମ ଜନ୍ମ କର୍ମ ତତ୍ତ୍ୱଜ୍ଞାନବନ୍ତୁ ମାମ ଆପୁରେବ ଇତ୍ୟାହ ଚକ୍ରପାଦ ଲେଖିଲେ ନ କେବଳ ଏବେ ଆଧୁନିକ ମୋ ଜନ୍ମଟା ଏବେ ଆଧୁନିକ ନୁହେଁ ମତେ ଜନ୍ମ କର୍ମ ତତ୍ତ୍ୱଜ୍ଞାନ ମାତ୍ର ନେ ଏବଂ ମାମ ପ୍ରାପ୍ତନ୍ତି ମୋର ଜନ୍ମ କର୍ମକୁ ଯିଏ ତତ୍ତ୍ୱଜ୍ଞାନରେ ଜାଣିଦେଲା ସେ ମତେ ପାଇଯିବ ବାସ୍ ଅପିତୁ ତା ସତ୍ତ୍ୱେ ବି ପ୍ରାକ୍ତନା ଅପି ବହୁତ ପୁରୁଣା ପୂର୍ବପୂର୍ବ କଳ୍ପ ଅବତୀର୍ଣ୍ଣ ସେ ମୁଁ ଯେତେବେଳେ ପୂର୍ବପୂର୍ବ କଳ୍ପରେ ଅବତୀର୍ଣ୍ଣ ନିଏ ମତ ଜନ୍ମ କର୍ମ ତତ୍ତ୍ୱଜ୍ଞାନ ବନ୍ତୁ ମୋର ଜନ୍ମ କର୍ମକୁ ଯିଏ ସବୁ ଜାଣିଛନ୍ତି ତତ୍ତ୍ୱବନ୍ତୁ ମା ମାପୁଳେଇବ ମୋତେ ପ୍ରାପ୍ତ ହେଇଛନ୍ତି ତୁମେ ଯେ କେବଳ ମୋ ଜନ୍ମ କର୍ମ କଥା ଗୋଟେ ଶୁଣିଲେ ଯିଏ କହିବ କ'ଣ ଗୋଟେ ଶୁଣିବି ସେଇ କୃଷ୍ଣ କଥା ନାହିଁ ତୁମେ ପୂର୍ବରୁ କେବଳ ଏ ଶ୍ରବଣ କୀର୍ତ୍ତନ କରିକି ଶୁଦ୍ଧ ହେଇକି ଭଗବାନଙ୍କୁ ପାଇଛନ୍ତି ଏଥିରେ ଭଗବାନଙ୍କର ପ୍ରସାଦ ଲବ ଭଗବାନଙ୍କର କୃପାରେ ଆମର ଅବିଦ୍ୟା ଯିବ ଜ୍ଞାନମ ଉକ୍ତ ଲକ୍ଷଣମ ମତ ଜନ୍ମ କର୍ମଣ ତତ୍ତ୍ୱତ ଅନୁଭବ କ'ଣ କହିଲେ ବୀତରାଗ ଭୟ ଜ୍ଞାନଟା ପ୍ରକୃତ କ'ଣ କହୁଛନ୍ତି ମତ ଜନ୍ମ କର୍ମଣ କର୍ମଣ ତତ୍ତ୍ୱତ ଅନୁଭବ ଭଗବାନଙ୍କର ଜନ୍ମ କର୍ମକୁ ତତ୍ତ୍ୱରେ ଅନୁଭବ କରିବା ଏସବୁ ପ୍ରଭୁପାଦଙ୍କ ପ୍ରପୁଟ ଥିବ ମୁଁ ଦେଖେଇଦେବି କେଉଁଠି କେଉଁଠି ଅଛନ୍ତି ଦେଖେ ବ୍ରହ୍ମରେ ଲୀନ ହେବା କଥା ପ୍ରଭୁପାଦ ବ୍ରହ୍ମରେ ଲୀନ ହେବା କଥା କହିଛନ୍ତି ପ୍ରପଟରେ ପ୍ରପାତ ବ୍ରହ୍ମ ଜଡ଼ବାଦୀମାନଙ୍କ ପକ୍ଷ ଜଡ଼ବାଦୀମାନଙ୍କ କଥା କହିଛନ୍ତି ସବୁ ଉକ୍ତ ଲକ୍ଷଣ ଅନୁଭବ ରୂପ ଏବଂ ତପ ସ୍ତେନ ପୁତା ଇତି ଶ୍ରୀ ରାମାନୁଜ ଆଚାର୍ଯ୍ୟ ଚରଣ ରାମାନୁଜ ଆଚାର୍ଯ୍ୟ ଚରଣ କହିଛନ୍ତି କ'ଣ କହିଛନ୍ତି ନା ଜ୍ଞାନ ହେଉଛି ଉକ୍ତ ଲକ୍ଷଣ କ'ଣ ଲକ୍ଷଣ ମୋ ଜନ୍ମ କର୍ମଣା ତତ୍ତ୍ୱତ ଅନୁଭବ ମୋ ଜନ୍ମ କର୍ମକୁ ତତ୍ତ୍ୱରେ ଅନୁଭବ କରିବ ରୂପମେବ ମୋ ରୂପକୁ ଅନୁଭବ କରିବ ତପ ଇଏ ହେଉଛି ତପ ସ୍ତେନ ପୁତା ସେଇଥିରେ ପବିତ୍ର ହେବ ଶ୍ରୀ ରାମାନୁଜାଚାର୍ଯ୍ୟ ଚରଣା ଯଦବା କିମ୍ବା ସିଏ ଅର୍ଥ କଲେ ଏଇଟା ରାମାନୁଜାଚାର୍ଯ୍ୟଙ୍କୁ ଉକ୍ତି ଦେଇକି ଅର୍ଥ କଲେ ଯଦବା ଜ୍ଞାନେ କ'ଣ ଜ୍ଞାନ ମତ ଜନ୍ମ କର୍ମଣ ନିତ୍ୟତ୍ୱ ମୋ ଜନ୍ମ କର୍ମ ନିତ୍ୟ ନିଶ୍ଚୟ ଅନୁଭାବେ ୟତ୍ ନାମ ଦ୍ୱିୟତ୍ ନାନା କୁମତ କୁତର୍କ କୁଯୁକ୍ତି ତିନିଟା ଶବ୍ଦ ଲେଖିଲେ ଚକ୍ରିବାଦ ନା ଖାଲି ତୁମର ଏଥିରେ ଉଦ୍ଧାର ହେଇଯିବ ତୁମେ ଗୋଟିଏ ଜିନିଷକୁ ଚିନ୍ତା କରୁଛ ମୁଁ ତ ଅଧମ ଲୋକ ମୁଁ ତ ଦୋଷରେ ଭକ୍ତିର ଠାକୁର କି ନାହିଁ କ'ଣ ଲେଖିଲେ କି ଅନେକ ଦୋଷର ଦୋଷୀ ନା ହଁ ମୁଁ ବହୁ ଦୋଷରେ ଦୋଷୀ ଅସୁର ସକଲ ପାଇଲ ଚରଣ ବିନୋଦ ଥାକିଲା ବସି ମୁଁ କ'ଣ ଦୋଷ କରିଛି ଅସୁରମାନେ ଆପଣଙ୍କ ଚରଣ କ'ଣ ପାଇଗଲେ ପ୍ରକୃତରେ ସତ କଥା ଆମେ କ'ଣ ଆମର ଗୋଟେ ସ୍ୱାଭାବିକ ପ୍ରେମ ଆସକ୍ତି ଭଗବାନ ଚରଣରେ କ'ଣ ଅଛି ଦେହ ସର୍ବସ୍ୱ ଗୋଟେ ଯିବ କାମନା ସର୍ବସ୍ୱ ଯିବ ସେ କ'ଣ କରିପାରେ ସେ କେବଳ ଏତିକି ଆଚାର୍ଯ୍ୟ ବାଣୀକି ବିଶ୍ୱାସ କରିକି କେବଳ ଭଗବାନଙ୍କୁ ବିଶ୍ୱାସ କଲେ ସେ ପାଇଯିବ ପ୍ରଭୁ ଭଗବାନ ପାଇବାଟା କଠିନ ନାହିଁ କିନ୍ତୁ ଆମର ତାଙ୍କ ପ୍ରତି ଯେଉଁ ଯେତିକି ଆବଶ୍ୟକ ଗୋଟେ ଫ୍ରି କ'ଣ କୁହନ୍ତି ରିକ୍ୱିଜିଟିଭ ଫ୍ରି ରିକ୍ୱିଜିଟିଭ କ୍ୱାଲିଟି କୁହନ୍ତି ନା ହଁ ଅତି ଅପରିହାର୍ଯ୍ୟ ଯେଉଁ ଗୁଣ ଗୁଡ଼ାକ ଦରକାର ତା ଭିତରେ ଏ ଶ୍ରଦ୍ଧା ମୋ ଜନ୍ମ ନା ଜ୍ଞାନ କ'ଣ ନା ମୋ ଜନ୍ମ କର୍ମ ନିତ୍ୟ ନିଶ୍ଚୟ ଅନୁଭବ ଯତ୍ ନାନା କୁମତ କୁତର୍କ କୁଜୁ ଭଗବାନଙ୍କ ଜନ୍ମ କର୍ମ କଥା ଆଲୋଚନା ହେଲେ କ'ଣ ଆସିବ କୁମତ ଆସିବ ଏଇ ଏମିତି କ'ଣ କୃଷ୍ଣ ଏଇଟା କଲେ କୁମତି ମତିରେ ବିଭିନ୍ନ ପ୍ରକାର ଆକୁତର୍କ ଯେଉଁ ତର୍କ ଗୁଡ଼ା କରି ସେଥିରେ କିଛି ଭ୍ୟାଲୁ ନଥିବ ଆକୁ ଯୁକ୍ତି ତର୍କ ମାନେ କ'ଣ ଏ ଶାସ୍ତ୍ର ଆଣିକି ସେଠି ପକେଇବେ ସେ ଶାସ୍ତ୍ର ଆଣିକି ଏଟା କାହିଁ କୁହାହେଲା ଏଟା କାହିଁ କୁହାହେଲା ଆଉ ତର୍କ କରିବେ କାହିଁ କୃଷ୍ଣ ସେ ଭଗବାନ ହେବେ ସେ କେମିତି ଜନ୍ମ ହେଇଗଲେ ତାଙ୍କ କ'ଣ ଏଇଟା ଶୁଣିଲେ କ'ଣ ହବ ସେ କଥା ସେ ଲେଖୁଛନ୍ତି ନାନା କୁତର୍କ ନାନା କୁମତ ବିଭିନ୍ନ କୁମତ ଆସିବ କୁତର୍କ କୁଯୁକ୍ତି ସର୍ପି ବିଷାଦ ଦାହ ସହନ ରୂପମ ତପସ୍ତିନ ପୁତା ସର୍ପି ପାଦ ନା କେମିତି ଲେଖିପାରିବେନି ରାମଚାର୍ଯ୍ୟଙ୍କର କଥା କହିଲେ ରାମଚାର୍ଯ୍ୟ କହିଲେ ମୋ ଜନ୍ମ କର୍ମ ତତ୍ତ୍ୱତ୍ୱ ଅନୁଭବ ରୂପମ ଏକ ତପ ଏଥିରେ ପବିତ୍ର ହବ ଭଗବାନଙ୍କର ଜନ୍ମ କର୍ମ ଏ ତତ୍ତ୍ୱ ଅନୁଭବ କରିବ ତାଙ୍କ ରୂପର ତତ୍ତ୍ୱତ୍ୱ ଅନୁଭବ କରିବ ତୁମେ ପବିତ୍ର ଏଇଟା ହେଲା ତପସ୍ୟା ଚକ୍ରପାଦ ଲେଖିଲେ କ'ଣ ନା ତାଙ୍କର ଅର୍ଥ ମୋର ଜନ୍ମ କର୍ମ ହେଉଛି ନିତ୍ୟ ଏଟାକୁ ଅନୁଭବ କରିବ ଆଉ ନାନା କୁମତ କୁତର୍କ କୁଯୁକ୍ତି ଇଏ ହେଉଛି ସର୍ପି ବିଷଦାହ ସହନ ରୂପ ସାପର ବିଷଦାହ ଯେମିତି ଏଇଗୁଡ଼ା ଯେମିତି ଭୟଙ୍କର ତ ମାରିଦେବ ଆଉ ଏ କୁଯୁକ୍ତି କୁମତ ସେଥିପାଇଁ ସରଳତା କହିଲେ ନା ଆଉ ବିଭିନ୍ନ ଯୁକ୍ତି ତୁମ ମୁଣ୍ଡକୁ ଆସୁଛି ବିଭିନ୍ନ ମତଗୁଡ଼ା ତୁମ ମୁଣ୍ଡ ଭିତରେ ପଶୁଛି ଆଉ ବିଭିନ୍ନ ତର୍କ ଗୁଡ଼ା ତୁମେ କରୁଛ ଏଟା ସର୍ପ ଭଳିଆ ସେ ଲେଖି ସର୍ପ ବିଷଦାହ ସହନ ରୂପ ସର୍ପ ବିଷଦାହ ସହନ ରୂପ ତପସ୍ ଏଇଥିରେ ଏ ସର୍ପ ବିଷ ଭଳିଆ ତୁମେ ଏଥିରୁ ବିରକ୍ତ ହବ ଏଟା ତପ ତେନା ପୁତା ସେଇଥିରେ ପବିତ୍ର କେମିତି ନା ଭଗବାନଙ୍କର କର୍ମ ଜନ୍ମ ନିତ୍ୟ ଇଏ ଯେଉଁ କୁତର୍କ ସବୁ କରୁଛନ୍ତି ଏଟା ମୁଣ୍ଡରେ ପୁରେଇବନି ଏଟା ସର୍ପ ବିଷ ଭଳିଆ ତଥାଚ ରାମାନୁଜାଚାର୍ଯ୍ୟ ଭାଷ୍ୟ ଧୃତା ଶ୍ରୁତି ତତ୍ତ୍ୱ ଜିନିଷ ଗୁଡ଼ାକ ସବୁ ରାମାନୁଜ କାରଣ ରାମାନୁଜ ଆଚାର୍ଯ୍ୟ ନା ତାଙ୍କ ସମ୍ପ୍ରଦାୟ ଲୋକ ଅଲଗା କେଉଁ ସମ୍ପ୍ରଦାୟ ଲୋକ ନମାନିପାରନ୍ତି ସେଥିପାଇଁ ଚକ୍ରପାତ ମଧୁସୂଦନ ପାଠ ସରସ୍ୱତୀ ରାମାନୁଜାଚାର୍ଯ୍ୟ ଆଙ୍କର କଥା ସବୁ ଦେଇଛନ୍ତି ରାମାନୁଜାଚାର୍ଯ୍ୟ ଭାଷ୍ୟ ଧୃତା ଶ୍ରୁତି ରାମାନୁଜାଚାର୍ଯ୍ୟ ଭାଷ୍ୟରେ କ'ଣ କହିଛନ୍ତି ଶ୍ରୁତୁରାଣୀ କହିଛନ୍ତି ତସ୍ୟ ଧୀରା ପରିଜାନନ୍ତି ଯୋନିମ୍ ଧୀର ବ୍ୟକ୍ତିମାନେ କେବଳ ଭଗବାନଙ୍କୁ ଜାଣିପାରନ୍ତି ଧୀରା ଧୀମନ୍ତ ଏବ ତସ୍ୟ ଯୋନିମ୍ ଜନ୍ମ ପ୍ରକାର ଜାଣନ୍ତି ଯେ ଧୀମନ୍ତ ବୁଦ୍ଧିମାନ ଭଗବାନଙ୍କ ଜ୍ଞାନ ପାଇଛନ୍ତି ସେମାନେ ଭଗବାନଙ୍କର ଯୋନି ଜନ୍ମ ପ୍ରକାର ଜାଣନ୍ତି ଆଚ୍ଛା ବିତ ରାଗ ଭୟଙ୍କୁ ବର୍ତ୍ତମାନ ଅର୍ଥ କରୁଛନ୍ତି ବିତ ତ୍ୟକ୍ତା କ'ଣ ଛାଡ଼ିବ ଆମେ ରାଗଟାକୁ କ'ଣ କହୁଥିଲେ ଆସକ୍ତି କହୁଥିଲେ ସେ ଅର୍ଥ ନୁହନ୍ତି ସେଟା ତ ଛାଡ଼ିବାକୁ ପଡ଼ିବ ସେ କହୁଛନ୍ତି ବିତା ତ୍ୟକ୍ତା ବିତମାନେ ଛାଡ଼ିବ କ'ଣ ଛାଡ଼ିବ କୁମତ ପ୍ରଜଳିତେଷୁ ଜନେଷୁ ରାଗାଦ୍ୟା ଯେଉଁମାନେ କୁମତ କଥା ଗୁଡ଼ା କୁହନ୍ତି ପ୍ରଜଳପି ଲୋକଗୁଡ଼ାକ ବିଭିନ୍ନ କଥା ଗୁଡ଼ାକ ସବୁ କୁହନ୍ତି ତାଙ୍କ ପ୍ରତି ଆସକ୍ତି ରଖିବ ନାହିଁ ସେ ଭଗବାନ କଥା ଗୁଡ଼ାକ ଏଣୁତେଣୁ କରି କହିବେ କୁମତ ଗୁଡ଼ାକ କହିବେ ତାଙ୍କ ପ୍ରତି ଆସକ୍ତି ରଖିବ ନାହିଁ ଯେ ସ୍ତେନ ତେସୁ ରାଗ ପ୍ରୀତି ନାପି ତେଭ୍ୟୁ ଭୟ ନାପି ତାଙ୍କ ପ୍ରତି ଯଦି ତୁମର ଆସକ୍ତି ନ ରହିଲା ଆଉ ଭୟ ବି ରହିବ ତୁମେ ସରଳରେ ବିଶ୍ୱାସ କଲ ଭଗବାନ ତାଙ୍କୁ ତୁମେ ବିଶ୍ୱାସ କରୁଛ ହଇରାଣ ପଡ଼ିବ ନା ପିତେସୁ କ୍ରୋଧା ମତ ଭକ୍ତା ଜାଣାନ୍ବି ଇତିହାର୍ଥ ମୋ ଭକ୍ତ ସେଥିପାଇଁ ଏ କ୍ରୋଧ ଭୟ ରାଗ ଏ କିଛି ସେ ଜାଣେ ନା କୁତ ମନ୍ମୟା ମତ ଜନ୍ମ କର୍ମ ଅନୁଧ୍ୟାନ ମନନ ଶ୍ରବଣ କୀର୍ତ୍ତନାଦି ପ୍ରଚୁରା ଭକ୍ତ ଏ କୁମତ କୁତର୍କ କୁଯୁକ୍ତି ଏ ବିଷଦାହ ରୂପ ସର୍ପର ବିଷଦାହ ରୂପ ତା ଦେହରୁ ବିରତ ରହିବ ଭଗବାନଙ୍କର ଜନ୍ମ କର୍ମକୁ ନିତ୍ୟ ବୋଲି ଜାଣିବ ତା ଉଦ୍ଧାର ହେଇଯିବ ସେ ଏଇଟା ତାର ତପସ୍ୟା ତାର ରାଗ ଦ୍ୱେଷ ଭୟ କାହିଁକି ରହିବନି ଭୟ ଭକ୍ତର ଯଦି ଯୁକ୍ତି କରୁଛନ୍ତି, ସେ କହୁଛନ୍ତି ନା କୁତ କାହିଁକି ରହୁନି ଭକ୍ତର ଏଗୁଡ଼ିକ, ମନମୟା ମୋ ଠାରେ ମୋତେ ଜନ୍ମ କର୍ମ ଅନୁଧ୍ୟାନ, ମୋ ଜନ୍ମ ମୋ କର୍ମ ଅନୁଧ୍ୟାନ ବାରମ୍ବାର ଧ୍ୟାନ କରନ୍ତି। ଆଉ କ'ଣ କରନ୍ତି, ମନନ ମନରେ ଚିନ୍ତା କରନ୍ତି, ଶ୍ରବଣ ଶୁଣନ୍ତି, କୀର୍ତ୍ତନ କୀର୍ତ୍ତନ କରନ୍ତି, ପ୍ରଚୁର 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 ଭାବରେ କରନ୍ତି। ସେଥିପାଇଁ ତାର ଆସ ରାଗ ଦ୍ୱେଷ ଭୟ କିଛି ହୁଏ। ମଦଭାବ ମୟି ପ୍ରେମଣା କହିଲେ, ମଦଭାବ ପୁତା ମଦଭାବ ବାଗତ ଏଇଭଳି ପବିତ୍ର ହେଇକି ଶେଷରେ ପ୍ରଚୁର ଶ୍ରବଣ କୀର୍ତ୍ତନ କରି ରାଗ ଭୟ କ୍ରୋଧରୁ ନିବୃତ ହେଇ ପ୍ରେମ ପ୍ରାପ୍ତ ହୁଅନ୍ତି। ତାର ମୂଳ କ'ଣ ହେଲା, ମୂଳଟା ହେଲା କୁତର୍କ କୁମତ କୁଯୁକ୍ତି, ଏଥିରୁ ବିଦୃତ ହେଇକି ଭଗବାନଙ୍କର ନାମ ରୂପ ଲୀଳା ହେଉଛି ନିତ୍ୟ, ଏଟାକୁ ସେ ଧାରଣ କର। ପ୍ରପଦ ସବୁ ତାତ୍ପର୍ଯ୍ୟ ସବୁ ରଚନା କରି ମୁଁ ଦେଖୁଥିଲି, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଘ ତତ ଭୋଜନ କ୍ରିୟା ପ୍ରଭୁ ତାକୁ ଦେଲେ। ଏଇ ପ୍ରପଦ ମତେ ଶୁଣି ଶୁଣି ବଡ଼ ଗୋଳମାଳ ବା ଗୋଲକ ଧନ୍ଦାରେ ପଡ଼ି ଶେଷରେ ବଡ଼ ବିରକ୍ତ ହୋଇ କ୍ରୋଧାନ୍ୱିତ ହୋଇ ମୂର୍ଖଙ୍କ ଭଳି ମତ ପ୍ରକାଶ କରନ୍ତି ଯେ ପରମ କାରଣ କିଏ ନାହାନ୍ତି। ଆମେ ଯେଉଁ ପଢ଼ିଲେ ପରିଣାମ ତ ସବୁ ଶୂନ୍ୟ, ଏ ଶୂନ୍ୟବାଦୀ କେମିତି ହେଲେ, ଯେମିତି ଆମେ ପଢ଼ୁଥିଲୁ ଟିକାରେ ଦେବା ଏସବୁ ପ୍ରପଦ ରଚନା କରି। ଏ ପ୍ରକାର ଲୋକ ଏକ ପ୍ରକାର ରୋଗାକ୍ରାନ୍ତ ଜୀବନ ଧାରଣ କରିଥାନ୍ତି, କେତେକ ଲୋକ ଅତ୍ୟଧିକ ଭାବରେ ଭୂତ ପ୍ରତି ଆସକ୍ତି ହୋଇ ପଡ଼ିଥାନ୍ତି ଏବଂ ସେମାନେ ଦିବ୍ୟ ଜୀବନଯାପନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆଉ କେତେକ ପରମ କାରଣରେ ଲୀନ ହେବାକୁ ଇଚ୍ଛା କରନ୍ତି, ଏ ପରମ କଥା କହୁଥିଲେ। କେତେ କଷ୍ଟ କରିଛନ୍ତି ପ୍ରପଦ ସେଟା ଚିନ୍ତା କରେ, ଆମେ ଯେଉଁ ଡାଇରେକ୍ଟ ଟିକେଟାକୁ କହିଦେଉଛେ ନା, ତାକୁ ଗୋଟେ ପ୍ରେଜେଣ୍ଟ କରିବା ପରପୋର୍ଟରେ ଭାରି କଷ୍ଟ। ଏଟାକୁ ଲେଖିବ ତୁମ ଗୋଟେ ଲୋକକୁ ବୁଝେଇବ ନା, ଏଟା ଗୋଟେ ଲେଖି ତୁ ବୁଝେଇବାର ଅଛି। ଆମେ ସିନା ଗୋଟେ ଚର୍ଚ୍ଚା ଭକ୍ତମାନଙ୍କ ଭିତରେ ଜ୍ଞାନ ଭିତରେ କରିଦେଉଛେ, ପ୍ରପଦ କେତେ ସ୍ତରର ଭକ୍ତମାନେ ଆମେ କରୁଛନ୍ତି। ସାମ୍ପ୍ରଦାୟିକ ସିଦ୍ଧାନ୍ତ ରହିବାର ଅଛି, କନିଷ୍ଠ ମଧ୍ୟମ ଉତ୍ତମ ସବୁ ଜୀବ ଯେମିତି ସେଥିରୁ ବେନିଫିଟ୍ ପାଇବ, ପୁଣି ସିଦ୍ଧାନ୍ତ ରହିବ। ଆରେ ଭଗବାନ କାମ ନା, ପ୍ରଭୁ ସେ ପ୍ରଭୁପାଦ କୁହନ୍ତି ମୁଁ ଏତେ ରଚନା କରୁଥିଲି, ମୋତେ କୃଷ୍ଣ ସବୁ ଡିଟେକ୍ଟ କରନ୍ତି, କୃଷ୍ଣଙ୍କ ନିର୍ଦ୍ଦେଶ ଆଉ ସେଥିରେ ମୋ ଗ୍ରନ୍ଥକୁ ମୁଁ ନିଜେ ପଢେ। ଆଉ ପ୍ରଭୁପାଦ ବଡ଼ ବହୁତ ବଡ଼ ଅନୁଦାନ ଦେଇଯାଇଛନ୍ତି, ଏ ଡାଇରେକ୍ଟ ଟିକେଟା କହିଦେଉଛନ୍ତି ବୋଲି ତୁମକୁ ତୁମେ ଡାଇରେକ୍ଟ ବୁଝି ଦେଉଛ, କିନ୍ତୁ ସବୁ ତାଙ୍କ ଗ୍ରନ୍ଥରେ ଅଛି ନା, ସେଇଟା ସବୁ ମାନେ ମାନେ ସବୁ ପର୍ପଟର ସାର ଗୁଡ଼ା ତାଙ୍କୁ ମାନେ ଟିକାର ସାର ଗୁଡ଼ିକ। ସେଥିପାଇଁ କମ୍ପେୟାର କରିକି ଗୋଟେ ପଢ଼ିବା ଦରକାର, ଯେଉଁମାନେ ପ୍ରଚାର କରୁଛନ୍ତି ସେମାନେ ଜାଣିବା ଦରକାର ଟିକାରେ କେତେ ପ୍ରଭୁପାଦ କଷ୍ଟ କରିଛନ୍ତି, କେମିତି ସବୁ ସାର ଜିନିଷ ଆମକୁ ଦେଇଛନ୍ତି। ସେଥିପାଇଁ ଗୁରୁଦେବ ସବୁବେଳେ କୁହନ୍ତି ଏଭ୍ରିଥିଙ୍ଗ ଇଜ୍ ପ୍ରଭୁପାଦ ବୁକ୍ସ, ସବୁ ଇସ୍କନରେ ଅଛି, ଆମେ ଯୋଗ୍ୟ ହେବୁନା ଆମେ ଜାଣିପାରୁନୁ, ସବୁ ଶିକ୍ଷା ପ୍ରଭୁପାଦ ଦେଇଛି, କମ୍ପ୍ଲିଟ୍ ଟିଚିଂସ। ହରେ କୃଷ୍ଣ ଭଗବତ ଗୀତା କି ଜୟ, ଶିଲ ପ୍ରଭୁପାଦ କି ଜୟ, ଶିଲ ଗୁରୁଦେବ କି ଜୟ, ନିତାଇ କୋ ପ୍ରମାନନ୍ଦେ।